ॐ नमो भगवते वासुदेवाय। श्रीमद् भगवद गीता द्वितीय अध्याय। चालीस श्लोक। स्पीकिंग ओडिया। भगवान व्यवसायत्मिका बुद्धि पर पूर्व श्लोक त्रैगुण्य विश्वास वेदान त्रैगुण्य भवार्जुन निर्द्वंद नित्य सत्वस्त निर्जगक्ष आत्मभवान। व्यवसायत्मिका बुद्धि जो लक्षण ये व्याख्या कले जनकर बुद्धि किभली स्थिर हवा दरकार। जो मानकर मति चंचल स्वभाव चंचल विक्षिप्त चित्त लक्ष्य स्थिर नुहे से मैंने भक्ति जुग भक्तिर स्वाद आस्वादन करें प्रगति करें बहुत योजनामय जीवन मना कराला से अंगर गोटे अंग रहा बहु आयास बहुत योजना जी कला सी भक्ति कर मुंडे तो प्लान उड़ा रहा सी कौन भक्ति कर बहु आयास मना कराई भगवान आमर सामर्थ्य एक निर्दिष्ट सामर्थ्य रही आम बहुत किसी योजना मुंड भितर पूरे दवा से आम कौन हम से योजना परिपूर्ण करवल समय चलो भजन ना लक्ष्य ही पारे आमर एक निर्दिष्ट शक्ति रही गुरु विष्णु सेवा करने को पड़ो जदि सी कृपा करते से संगी देवे सुजोग देवे ना आमर उत्साहवशत निजर मानसिक स्थिति को लेकिन गोटे किसी बहुत बड़ योजना करदेगा तापी बहुत समय नष्ट हो भजन तो हेनी तार परिणाम विपरीत हो। कृष्ण क्योंटा सुख कर सैटा कृष्ण जानते क्यों कर्मटा कले कृष्ण सुखी हे सर कृष्ण तुमको रिभिल कर रिभिलिंग जिनसा आम योजनाटा कृष्ण के सुख दब से आम कनफर्म नुंति बोली आम गुरु वैष्णव अनुगत्य सेवा करे शास्त्र आम मध्यम रोचे जो मान चित्त बहुत चंचल बहुत प्रज्वलती बहुत विक्षिप्त चित्त संयमता ना से बहुत बड़ क्या ये भक्ति जोगर हो ज्ञान जोग हो कर्मी जोग सॉरी भट्ट जोग हो जोग शब्दर अर्थ हो जाए तुम मन चित्तवृत्ति स्वभाव ये सब स्थिर हवा दरकार। आम भक्त मान नुजे जमी कथबार्ता करवामी खाइबा जमी चलवा जहाँ करें भक्ति करदे ना ये केवे संभव ना मुंडर बाहर करदा उचित आम जेको भाव कर्म करवाको भाव कथबार्ता करवा आम जो भाव आचरण करवा आम भक्ति हो भक्ति एक सूक्ष्म जिन भक्ति लता सहित तुलना कराई भक्ति लता बीज भक्ति गोटे लता गोटे दिन ध्वंस हो लता देखुच ना उठे फोपाड़ टिके खाली करदेव कटिगला काम मूल डाटा उठे बुलेदेव कटिगला छिड़गला गला भक्ति एमती ना उग्र स्वभाव सब केवे भी सब महाप्रभु महाप्रभु भक्ति महाराणी महाप्रभु ही तो महाप्रभु ना यहाँ भक्तिलता बीज महाप्रभु परिभाषा कृष्ण जानते भक्तिर स्वरूप कौन महाप्रभु जानते ये मानने चंचल चित्त विक्षिप्त चित्त क्रूर स्वभाव हेले भक्त मान एटिकेट्स गुड़ा व्यवहार गुड़ी बहुत अंतर निर्मल रहा दरकार अच्छे अंतर कूट कापट पर चिंता पर दोष एगुड़ रहा उचित नुह बाहर भी जो आचरण रोचे क्या कष्ट देवेनि उद्वेग देवेनि जो खराब भाषा सब प्रयोग करवा युवा के वैष्णव तुलसी मेले तुम पिंच ना तुलसी मेले बाहर कर जी क्या खराब भाषा तुम व्यवहार करुच क्या जबड़ा मारुच हाथ उठे मारुच तो तुलसी मेले पिंधनि बाहर कर तिलक मारनि तिलक मारनि तुम्हें तुम विपरीत फल मिल कारण तुम महाप्रभु महाप्रभु परंपरा खराब भाषा केवे व्यवहार करें हरिनाम कर मुखर ना से मुखर हरे कृष्ण गोजा से मुझे अभद्र भाषा कह से तुलसी माड़ी तुम्हें धरू से हाथ उठे क्या तुम्हें वैष्णव के पारेनि के तिलक मारनि जी तिलक मारूची सी बहुत सावधान हवा दरकार मुझे कौन करुच्चर से गोटे चिताकटा कहते ओडिया छोट पे सब चिताकटाटा तिलक मारिक भूल कम कला लोक मैंने बहुत घृणा करते बहुत तिलक तुम लगो मैंने भी केयरफुल तुम आचरण बहुत शुद्ध रहा दरकार तिलक लगाओनि जप कर ठाकुर डाक कथा भाषा आचरण ना तुम महाप्रभु तुम लोक संप्रदाय को घृणा करेंगे ଆଚରଣ ବିହୀନ ହେଲେ ତୁମକୁ ତୁମକୁ କିଏ, ତୁମେ ତ ବ୍ୟକ୍ତିତ୍ୱ ଲୋକ ନା, ତୁମେ ଆଜି ଅଛ କାଲି ମରିଯିବ, କିଛିଟା ଚାଲିଯିବ, ଲୋକ ସମ୍ପ୍ରଦାୟ ପାଇଁ ଦେଇଦେବେ ଯେ ଏଇ ସମ୍ପ୍ରଦାୟ ଲୋକଟା ଏଭଳି। ବହୁତ ମର୍ଯ୍ୟାଦା ରଖିବାକୁ ପଡ଼ିବ ଜୀବନ ତିଳକ ଧାରଣ କରୁଛନ୍ତି। ସେଥିପାଇଁ ଭକ୍ତିମୟ ଠାକୁରଙ୍କୁ ଯେତେବେଳେ ବାରମ୍ବାର ପଚରା ଯାଉଥିଲା, ଶ୍ରୀକ୍ଷେତ୍ରରେ ପଣ୍ଡିତ ମାନେ ପଚାରୁଥିଲେ, ସଭା କରୁଥିଲେ, ସବୁବେଳେ ଭାଗବତ ଚର୍ଚ୍ଚା କରୁଥିଲେ, ଆପଣ ତିଳକ କାହିଁ କରୁନାହାନ୍ତି? ନା, ମୋତେ ଗୁରୁଦେବ ମନା କରୁଛନ୍ତି, ମୋ ନାମ କରୁଛି, ମୋତେ ଗୁରୁଦେବଙ୍କର ଆଦେଶ ନାହିଁ। ଗୋଟେ ମର୍ଯ୍ୟାଦା ଜିନିଷ ନା, ଜ୍ଞାନ ଯୋଗ ହଉ, ହଟ ଯୋଗ ହଉ, ଭକ୍ତି ଯୋଗ ହଉ, ଯୋଗ ଶବ୍ଦ ଲାଗୁଛି ମନେ ରଖ, ଯୋଗ ଶବ୍ଦ ଅର୍ଥ ସ୍ୱଭାବକୁ ବିପରୀତ ଦିଗରେ ଯିବା ଦରକାର, ଭୌତିକ ଦିଗରେ ନୁହେଁ। ତୁମେ ଯୋଗ କରିବା ପାଇଁ ଚାହୁଁଛ, ସ୍ୱଭାବ ଯୋଗାଭିମୁଖୀ ହେବା ଦରକାର। ଜ୍ଞାନ କରିବା ପାଇଁ ଚାହୁଁଛ, ସ୍ୱଭାବ ଜ୍ଞାନାଭିମୁଖୀ ହେବା ଦରକାର। ଭକ୍ତି କରିବା ପାଇଁ ଚାହୁଁଛ, ସ୍ୱଭାବ ଭକ୍ତି ଅନୁକୂଳ ହେବା ଦରକାର। ଯେମିତି ସେମିତି ମୁଁ ଯାହା କରିକି ଭକ୍ତି କରିବି, ଏଇ ଆଇଡିଆକୁ ମୁଣ୍ଡରୁ ବାହାର କରିଦେବାକୁ ପଡିବ। ମୁଁ ସ୍ୱଳମାଳା ଜପ କରିବି ଯେ ମୋର ଦେଖିବା ହେଇଗଲା ବା ମୋର ଏମିତି ହେଇଗଲା, ମୋର ଯେମିତି କଲେ ଭକ୍ତି ହେବ ନାହିଁ, ସ୍ୱଭାବ ଅଛି। ଯେ ନଥାନ୍ତେ ତାହେଲେ ଭଗବାନ ଦ୍ୱାଦଶ ଅଧ୍ୟାୟରେ ଭକ୍ତର ଲକ୍ଷଣ କହିନଥାନ୍ତେ, ଭକ୍ତର ଏଇଟା ଲକ୍ଷଣ। ଭକ୍ତି ଯୋଗ ସ୍ୱତନ୍ତ୍ର ଗୋଟେ ଅଧ୍ୟାୟ ଭଗବାନ ସେଥିପାଇଁ ରଖିଲେ। ଆମ ସ୍ୱଭାବ ହିସାବରେ ଆମେ ଭକ୍ତି କରୁଛେ, ସେଟା ଭଗବାନଙ୍କ ପ୍ରତି ଦେବନି, ଭକ୍ତି ତର ହବନି। ଭକ୍ତିର ସ୍ୱଭାବ ରହିଛନ୍ତି, ଭକ୍ତି ମହାରାଣୀଙ୍କର ସ୍ୱଭାବ ରହିଛନ୍ତି, ଆମେ ତାକୁ ଅନୁସରଣ କରିବାକୁ ପଡିବ। ଆମେ ଯେଉଁଟା ଭଲ ଲାଗୁଛି ସେଇ ହିସାବରେ ଭକ୍ତି ହେଇପାରିବନି, ବିଚାରଧାରାକୁ ବଦଳାଇବାକୁ ପଡେ, ଏକ ମାନସିକତାକୁ ବଦଳାଇବାକୁ ପଡେ। ବ୍ୟକ୍ତିମାନେ ତାହେଲେ ଅଫିସକୁ ଯାଉଛନ୍ତି ନା, ମାନସିକତାକୁ ବଦଳାଉଛନ୍ତି, ନହେଲେ ସେ ପଶିପାରିବନି ସେଠିକି। ଯେମିତି ଆମେ ଏୟାରପୋର୍ଟକୁ ଯାଉଛେ ନା, ପ୍ରଥମେ ପଶୁ ପଶୁ ମାନସିକତା ବଦଳେଇ ଯାଉଛି, ମୁଁ ଗୋଟେ ସାଧୁ ନାହିଁ, ମୋତେ ଏଠି ରେସ୍ପେକ୍ଟ ମିଳିବ, ଫର୍ଗେଟ୍। ମାନସିକତା ନ ବଦଳେ ତୁମେ ଏୟାରପୋର୍ଟରେ ବସିପାରିବନି, ସେଠି ତୁମକୁ କହିବେ ନା ହାତରେ ଗ, ହାତରେ ଗିବ, ବୁଲ ବୁଲିବ, କିଛି ନଥିବ କାମ, ସେ ଦସ୍ତର ଚେକ୍ କରିଦେବେ, ଏ ଖୋଲ ଯା ବୁଝ ମଜା ଖୋଲିକି ଆଣ, ଆରେ ତୁମେ ମେସିନ୍ ରଖିଛ ଫୁଣି ମଜା ଖୋଲ କ'ଣ, କିଛି ନାହିଁ, ଏ ବ୍ୟାଗ୍ ଖାଡ଼, ସେ ବ୍ୟାଗ୍ ଗଡ଼େ, ଏୟାରପୋର୍ଟ ସେଟା, ସେଠି ତୁମ ମାନସିକତାରେ କାମ କରିହେବନି, ତାଙ୍କ ମାନେ ଆମେ ତାଙ୍କ ଭିତରକୁ ବସୁଛେ ନା, ତାଙ୍କର ଯେଉଁ ବାଇଲ ଆମେ ସେଇଭଳିଆ ଚାଲିବାକୁ ପଡିବ। ଇଏ ବହୁତ ସହଜ ଭାବୁଛନ୍ତି ବର୍ତ୍ତମାନ, ବିଚାରଧାରାଟାକୁ ବହୁତ ସହଜ ଆଚାର୍ଯ୍ୟମାନେ ସହଜ କରିଛନ୍ତି ଆମ ପାଇଁ, କିନ୍ତୁ ତାଠୁ ତୁମେ ସହଜ କିଛି କରିପାରିବନି, ତାଠୁ ଷ୍ଟାଣ୍ଡାର୍ଡ ତୁମେ କିଛି କମେଇବା ପାଇଁ ଚେଷ୍ଟା କରନି। କିନ୍ତୁ ସବୁବେଳେ ମନେ ରଖ, ତୁମେ ଭକ୍ତି କରିବା ପାଇଁ ଚାହୁଁଛ, ଭକ୍ତିର ଭାବନାରେ ତୁମକୁ ରହିବାକୁ ପଡିବ, ତାଙ୍କର ଭକ୍ତି ମହାରାଣୀଙ୍କର ବିଚାର ଆଚାର୍ଯ୍ୟଙ୍କ ବିଚାର ରହିବାକୁ ପଡିବ। ଯେକୌଣସି ଭାବରେ ଆମେ ଭକ୍ତି କରିବା, ଯେକୌଣସି ଭାବରେ ଖାଇବା, ଯେମିତି କଥାବାର୍ତ୍ତା କରିବା, ଯେମିତି ଆଚରଣ କରିବା, ଯେମିତି ବସ୍ତ୍ର ପିନ୍ଧିବା, କେବେ ହବନି। ମହାପ୍ରଭୁ ବ୍ରହ୍ମାନନ୍ଦ ଭାରତୀ କହିଦେଲେ, ଆଉ ବ୍ରହ୍ମାନନ୍ଦ ଭାରତୀ ତାଙ୍କର କ'ଣ, ସେ ବହୁତ ବଡ଼ ବୟସରେ ବଡ଼, ଖାଲି ବସ୍ତ୍ରଟା ପରିବର୍ତ୍ତନ କରିଦେଇଥିଲେ, ମୃଗ ଚର୍ମ ପିନ୍ଧିଦେଇଥିଲେ, କିନ୍ତୁ ମହାପ୍ରଭୁ ଭଲ ପାଉଥିଲେ। ଭଲ ପାଇବା ଗୋଟେ ଭିନ୍ନ ବସ୍ତୁ, ଭଲ ପାଇବାର ଅର୍ଥ ନୁହେଁ ଯେ ସାମ୍ପ୍ରଦାୟିକ ମର୍ଯ୍ୟାଦା ଯିଏ ଯାହା ଭୁଲ କରିଦେଲା ଆମେ ତାକୁ, ସେ ମୋତେ ଭଲ ପାଉଛି ସେ ଚଳିବ, ଏଇଟା ଗୋଟେ ବଦ୍ଧ ଜୀବର ଲକ୍ଷଣ ବୋଲି ମନେ ରଖ। ଗୋଟେ ବଦ୍ଧ ଲୋକ ସେ ସବୁବେଳେ ସମ୍ପ୍ରଦାୟ ଗୁରୁ ଶିକ୍ଷା ସହିତ କମ୍ପ୍ରମାଇଜ୍ କରିଦେବ, କାହିଁ ତାକୁ ସମ୍ମାନ ମିଳୁଛି ନାଇଁ ନାଇଁ। ଜଗତର ସବୁ ଲୋକ ଶତ୍ରୁ ହେଲେ ବି ପ୍ରିନ୍ସିପୁଲ ସହିତ କେବେ ଆମେ କମ୍ପ୍ରମାଇଜ୍ କରିପାରିବୁନି, ଏଇଟା ବୈଷ୍ଣବ ସମ୍ପ୍ରଦାୟ, ଏଇଟା କେବେ କରିହେବନି। ତୁମେ ଆମକୁ ଭଲ ପାଅ ନ ପାଅ ସେଥିରେ ମତଲବ ନାହିଁ, ତୁମ ଭଲ ପାଇବା ଉପରେ ମୋର ଭକ୍ତି ନିର୍ଭର କରୁନି, ତୁମ ଭଲ ପାଇବା ଉପରେ ଆମର ଗୁରୁକୃଷ୍ଣଙ୍କର ଭଲ ପାଇବା ଉପରେ ମୋର ଭକ୍ତି ନିର୍ଭର କରୁଛି। ତୁମେ ମୋତେ ମାନ ନ ପାଇଲେ ମୋର କ'ଣ ଅସୁବିଧା ହେଇଯାଉଛି, ମୁଁ ତ ତୁମକୁ ଘୃଣା କରୁନି, ତୁମେ ମୋତେ ଭଲ ପାଉନ, ଆମର ଦୁଇଟା ସାଇଡ୍ ରହିଛି, ଜଣେ ଆମକୁ ଭଲ ନ ପାଉଛି, ଆମେ ଓରେଟ ହେବା ଉଚିତ ନାହିଁ, ବହୁତ କର୍ମ ଲୋକ ସେ ଭଲ ପାଉନାହାନ୍ତି, ଆମେ ତାଙ୍କୁ ଘୃଣା କରୁନୁ ନା, ଆମେ ଘୃଣା କଲେ ଆମର କ୍ଷତି ହବ, ସେ ଆମକୁ ଭଲ ପାଉନାହାନ୍ତି, ଏଇଟା ଡିଫରେଣ୍ଟ, କିଏ ଆମକୁ ଭଲ ପାଉନି ଆମେ ଓରେଟ ହେବା ଦରକାର ନାହିଁ। କିନ୍ତୁ ଆମର ଆମ ତରଫରୁ ଆମେ ଦେଖିବା ଦରକାର, ମୁଁ କାହାକୁ ଘୃଣା କରୁଛି କି। ଭକ୍ତିର ସୂକ୍ଷ୍ମ ଜିନିଷ, ବହୁତ ଧୀର ଯୋଉମାନେ ହେଇପାରିବେ ସେମାନେ ଭକ୍ତିର ପ୍ରଗତି କରିବେ, ମାନେ ରହିଯିବା ବଞ୍ଚିକି, ଏମିତି ଫଳ ଫୁଲ ଯେମିତି ଗଛଟା ବଞ୍ଚିକି ରହିଛି ତାର କିଛି ହଉନଥିବ, ସେଇଭଳିଆ ଫଳ ଫୁଲ ଧରିବାକୁ ହେଲେ, ପ୍ରେମ ପାଇବାକୁ ହେଲେ, ଶୁଦ୍ଧ ଭକ୍ତି ପାଇବାକୁ ହେଲେ ବହୁତ ସିରିୟସ୍ ହେବାକୁ ପଡିବ। ଆମେ ସବୁବେଳେ ଆଶା କରିବା ଉଚିତ ନୁହେଁ ଯେ ଲୋକମାନେ ଆମକୁ ଭଲ ପାଇବେ ବୋଲି, ନାଇଁ କଥା ସମ୍ଭବ ନୁହେଁ, ଭକ୍ତ ହିଁ ଭଲ ପାଇବେ, ୱେ ଆର୍ ନଟ୍ ୱରିଡ୍ ଫର୍ ଦ୍ୟାଟ୍, ଆମେ ସେଥିପାଇଁ ବ୍ୟସ୍ତ ନୁହନ୍ତି କି ଆମକୁ ଭଲ ପାଉ ନ ପାଉ, କିନ୍ତୁ ମୋର ଘୃଣାଭାବ କାହା ପ୍ରତି ନ, ମୋ ବିଜନେସରେ ମୁଁ ରହିବି, ସେ ତାଙ୍କର ଯେ ଭଲ ପାଉ ନ ପାଉ, କିନ୍ତୁ ପ୍ରିନ୍ସିପଲ ସହିତ କେବେ କମ୍ପ୍ରମାଇଜ୍ କରା ହେବେ। ଗୋଟେ ବସ୍ତ୍ର ବି ତୁମେ ଚେଞ୍ଜ କରିପାରିବନି, ମନ ଇଚ୍ଛା ତୁମେ ବସ୍ତ୍ର ପିନ୍ଧିପାରିବନି, ଏଇଟା ସବୁ ତୁମେ କରିପାରିବନି, କିଛି କରିପାରିବନି। ମହାପୁରୁଷ ଦେଖିଥିଲେ ବ୍ରହ୍ମାନନ୍ଦ ଭାରତୀ ପିନ୍ଧିଛନ୍ତି ମୃଗ ଚର୍ମ, ମହାପୁରୁଷ ପଚାରୁଛନ୍ତି ସେ କାହାନ୍ତି ବ୍ରହ୍ମାନନ୍ଦ ଭାରତୀ, ଦେଖୁଛନ୍ତି ଆଗରେ କାହାନ୍ତି ବ୍ରହ୍ମାନନ୍ଦ ଭାରତୀ, କହିଲେ ଆଜ୍ଞା ଏବେ ଆପଣ ସାକ୍ଷାତରେ ଅଛନ୍ତି, କହିଲେ ନା ବ୍ରହ୍ମାନନ୍ଦ ଭାରତୀ ମୃଗ ଚର୍ମ କାହିଁକି ପିନ୍ଧିବେ, ତାଙ୍କ ଅଭିମାନଟାକୁ ଭାଙ୍ଗିବା ପାଇଁ ପିନ୍ଧିଛନ୍ତି, ମହାପୁରୁଷ ଡାଇରେକ୍ଟ କହୁନାହାନ୍ତି, ତ ମହାପ୍ରଭୁଙ୍କ ଭକ୍ତ ହବ, କୃଷ୍ଣ ଭକ୍ତ ତୁମେ ହେଇପାରିବନି, ରିଜେକ୍ଟ ରାଧାରାଣୀ କରିଦେବ ସାଙ୍ଗେ ସାଙ୍ଗେ ଗୋଟେ ମୁହୂର୍ତ୍ତ। ରାଧାରାଣୀ କୃଷ୍ଣଙ୍କର ସେବା କରୁଛନ୍ତି, ତୁମେ ତୁମେ ଡାଇରେକ୍ଟ କୃଷ୍ଣ ଭକ୍ତ କେମିତି କହିଦେଉଛ? ତାଙ୍କର ଯୋଉ ଭାବ କୃଷ୍ଣ ଭକ୍ତ ଆଗେ ଗୌର ଯିଏ ଭକ୍ତ ହବ, ଗୌଡ଼ିଆ ମାନେ ଆମେ ଗୌରଙ୍କର ଗୌରଙ୍କର ପଦାଙ୍ଗରୁ ଶରଣ କଲେ ସେ କୃଷ୍ଣ ପାଇଁ ଯେ ତାପରେ ତୁମେ କୃଷ୍ଣଙ୍କୁ ଦେଖିପାରିବ। ମହାପ୍ରଭୁଙ୍କର ଶିକ୍ଷା ବହୁତ ସୂକ୍ଷ୍ମ, ସେଥିପାଇଁ ଆମର ମାନସିକ ବିଚାରଧାରାଟାକୁ ବଦଳେଇବାକୁ ପଡିବ। ପ୍ରଥମ ତୁମେ କେଉଁ ଷ୍ଟେପକୁ ଆସୁଛ ନା, ଆଗେ ମାନସିକ ବିଚାରଧାରାକୁ ବଦଳାଅ। ମୁଁ ଆଉ କ'ଣ ହେବି ନା ଭକ୍ତ ହେବି, ଠିକ ଅଛି ବଦଳାଅ, ତୁମ ମୁଁ ବ୍ରହ୍ମଚାରୀ ହେବି, ତୁମ ମାନସିକ ବିଚାରଧାରାକୁ ବଦଳାଅ। ବ୍ରହ୍ମଚାରୀ ହେବ ନା, ବ୍ରହ୍ମଚାରୀ ବିଚାରଧାରା ତୁମେ ଚାଲ। ତୁମେ କହିପାରିବ ମୁଁ ଖାଉଥିଲେ ଏମିତି ଖାଇବି, ଶୋଉଥିଲେ ଏମିତି ଶୋଇବି, ଏସବୁ ବହୁତ ଭୁଲ ବିଚାରଧାରା, ମୁଁ ଏମିତି ଚଳିଥିଲି। ନାଇଁ ନାଇଁ, ତୁମେ ବ୍ରହ୍ମଚାରୀ ବିଚାରଧାରା ଚାଲିବା ପାଇଁ ଚାହୁଁଛ ନା, ବ୍ରହ୍ମଚାରୀ ଲାଇଫରେ ଚାଲିବାକୁ ପଡିବ। ତୁମେ ପାଷ୍ଟ ହାବିଟ୍ ଗୁଡ଼ା ସେଟା ରଖିପାରିବନି, ସେଟା ନ କରିପାରୁଛ ତୁମେ ସେ ବିଚାରଧାରା ବଞ୍ଚିପାରିବନି, ସେଟା ତୁମେ ଛାଡ଼ିବାକୁ ପଡିବ ଯୋଉ ବାଟେ ହେଲେ। କାରଣ ତୁମେ ଟ୍ରାକ୍ ଚେଞ୍ଜ କରୁଛ ନା, ବିଚାରଧାରାଟା ବଦଳାଇବାକୁ ପଡେ। ଯିଏ ଗୃହସ୍ଥ ହବ ତା ବିଚାରଧାରା ବଦଳାଇବାକୁ ପଡେ, ଗୃହସ୍ଥ ହେଇଥିବ ବ୍ରହ୍ମଚାରୀ ଭଳିଆ ଡିଲିଙ୍ଗସ କରିବ, କାହିଁକି ଗୃହସ୍ଥ ହଉଥିଲ, ଏଇଟା ମାୟା ସେଟା ମାୟା, ଗୋଟେ ତୁ ମ୍ୟାରେଜ୍ କରୁଥିଲୁ କାହିଁକି? ପୂର୍ବଶୀ ମାରେ ସେ କହୁଛନ୍ତି ଏଇଟା ସବୁ ସିରିୟସ୍ ନୁହଁନ୍ତି ମୋ ଷ୍ଟୁଡେଣ୍ଟ ଗୁଡ଼ା, ସେ କେତେଜଣ ବିବାହ ହେଇଗଲେ, ବିବାହ ହେଇ ତାପରେ କହୁଛନ୍ତି ଆମେ ସନ୍ନ୍ୟାସ ନେବୁ। ପୂର୍ବ କହିଲେ ଦିସ୍ ଇଜ୍ ନଟ୍ ଚାଇଲ୍ଡ ପ୍ଲେ, ୟୁ ହାଭ୍ ଟୁ ଟେକ୍ କେୟାର୍ ୟୋର୍ ୱାଇଫ୍। ତୁମେ ଆଜି ବିବାହ ହବ, କାଲି କହିଲେ ତୁମେ ସନ୍ନ୍ୟାସ ହେଇଯିବୁ, ସେ ବିବାହ ପଡ଼ିବ, ବିବାହ ପଡ଼ିକି ତାଙ୍କ ଶୁଧିବେ ସବୁ, ହେ ସ୍ୱାମୀ ଭଳିଆ ସ୍ତ୍ରୀ ଭଳିଆ। ତୁମେ ବିବାହ ହଉଥିଲ କାହିଁକି? ଓ ସଂସାର ସୁଖଟା କ'ଣ ଜାଣିନଥିଲ? ବିଷ ଟିକେ ମିଳିଗଲା ସେଠୁ ଅମୃତ ଭାବୁଥିଲ, ବିଷ ଖାଇଦେଲେ ସେଠୁ ନାଇଁ, ତୁମେ ରେସ୍ପନ୍ସିବଲ, ଏଇଟା ତୁମେ ତୋ ସଂସାର ପୋଷୁଛ ନା, ତୁମେ ସେ ସଂସାର ବିଚାରଧାରାରେ ଚାଲିବାକୁ ପଡ଼ିବ। ସଂସାର ବିଚାରଧାରା ମହାପ୍ରଭୁଙ୍କର ରହିଲା, ବ୍ରହ୍ମଚାରୀର ବିଚାରଧାରା ଗୁରୁ ଅଧୀନ, ବସନ୍ତିଦାନ୍ତ ହିତମ, ସେ ଗୁରୁକୁଳରେ ରହିବ, ଗୁରୁଙ୍କର ଅଧୀନରେ ରହିବ ବ୍ରହ୍ମଚାରୀ ଜୀବନ। ଯେଉଁ ବ୍ରହ୍ମଚାରୀ ଗୁରୁଙ୍କର ଅଧୀନ ନାହିଁ ସେ ବ୍ରହ୍ମଚାରୀ ରହିପାରିବେନି, ସେ ବ୍ରହ୍ମଚାରୀ ରହିଲେ ପ୍ରଗତି ତାର ହେଇପାରିବନି। କାରଣ ତା ବ୍ରହ୍ମଚାରୀ ଜୀବନରେ କ'ଣ ହେଲା, ତାର ଯେତେବେଳେ ଶକ୍ତି ରହିଲା, ତାର ଏନର୍ଜି ଯେତେବେଳେ ରହିଲା, ଆଉ ତାପରେ ବର୍ଡ଼ନ କିଛି ନାହିଁ। ବ୍ରହ୍ମଚାରୀ କ'ଣ ବର୍ଡ଼ନ କିଛି ନାହିଁ ନା, ପରିବାରରେ ଏତେ ସବୁ ଯେଉଁ ସାମାଜିକଟା ତାର କିଛି ନାହିଁ, ତାର କ'ଣ ହବ? ଷଣ୍ଢଟାରେ କ'ଣ, ଷଣ୍ଢଟାରେ କ'ଣ ହେଉଛି, ତାର ଶକ୍ତି ରହୁଛି, ତାର କିଛି ବନ୍ଧାବନ୍ଧି ନାହିଁ, ତାର କ'ଣ କରିବାର କହିଲେ? ଧସଣି ପଶିବ ତମ ବାଡ଼ରେ, ବାଡ଼ ଭାଙ୍ଗି ବସିବ, କୁଆଡ଼େ ପଶିବ, ତାର ତ ତାର ମାଲିକ ହିଁ ନାହିଁ, ତା ବେକରେ ବଘା ନାହିଁ, ତାର ଇଣ୍ଡିପେଣ୍ଡେଣ୍ଟ ମେଣ୍ଟାଲିଟି ସେଭଳିଆ। ଯିଏ ଯେତେବେଳେ ଯୋଗୀମାନଙ୍କର ଯାହାର ସଂସାର ବୋଝଟା ନାହିଁ ଆଉ ତାର କିଛି ଏଣେ ଦାୟିତ୍ୱଟା ନାହିଁ, ଏଣେ ଶକ୍ତି ରହିଛି, ସେ ଯେକୌଣସି ହିସାବରେ ଇଣ୍ଡିପେଣ୍ଡେଣ୍ଟ ହେଇଯିବ, ସେ ତାଙ୍କ ଗୁରୁକୁଳ ରଖା ହେଲା। ବ୍ରହ୍ମଚାରୀ ରହିବାକୁ ହେଲେ ତୁମକୁ ଜଣଙ୍କ ଅଧୀନ ରହିବାକୁ ପଡିବ। ତୁମେ କାହା ଅଧୀନ ରହୁଛ? ତୁମ ଗୁରୁ ଭାଇଙ୍କ ଅଧୀନ ରୁହ କି ଗୁରୁଙ୍କର ଅଧୀନ ରୁହ କି ଗୋଟେ ଜଣେ ସିନିୟର ଭକ୍ତଙ୍କ ଅଧୀନ ରୁହ, ତୁମ ଅଧୀନ ରହିବାକୁ ପଡିବ। ଅଧୀନତା ସ୍ୱୀକାର ନ କଲେ କେହି ଶିଷ୍ୟ ହେଇପାରିବେନି କି, ଆଉ ସ୍ପେଶାଲି ବ୍ରହ୍ମଚାରୀ ଜୀବନରେ ତୁମେ ରହିପାରିବେନି, କେବେ ରହିପାରିବେନି। ପରୀକ୍ଷା କରି ତୁମେ ଦେଖ, ଭଜନଟା ଏତେ ସହଜ ବୋଲି ତୁମେ ଭାବନି, ଭଜନଟା ହଉଛି ଆମ ସ୍ୱଭାବର ବିରୁଦ୍ଧ ଜିନିଷ। ଆମେ କ'ଣ ଚାହୁଁଛେ? ସୁଖ, କୋଉ ସୁଖ? ମୋ ଦେହ, ମୋ ମନ, ମୁଁ ଯାହା ଚାହୁଁଛି। ଭଜନ ହଉଛି ବିପରୀତ, କୃଷ୍ଣ ସୁଖ, ଭଗବାନଙ୍କୁ ଯାହା ଭଲ ଲାଗିବ ଆମେ କରିବା, ଆମେ ତ ଆମ ସୁଖଟା ଛାଡ଼ିନେ ଆଉ। ସେଥିପାଇଁ ସ୍ୱାଧୀନ ଓ ଅଧୀନ ରହିଲେ କ'ଣ କରାଯିବ, ସେଭଳି ମନ ଉପରେ ଅଙ୍କୁଶ ଲାଗିବ, ଭୟ ରହିବ, ସେଥିପାଇଁ କୁହାଯାଏ ଭୟ ନ ରହିଲେ ଭକ୍ତି ହବନି। ଆଉ କେୟାରଲେସ୍ରେ ଯେଉଁମାନଙ୍କର ଟୋଟାଲ ଚିନ୍ତା ନାହିଁ ସେମାନେ ଭଜନ କରିବେ କେବେ ନାହିଁ। ତୁମେ କେବେ ଏକାକୀ ଯିବୁନା, ତୁମେ କ'ଣ ଶୋଉଛ କି ଖାଉଛ, କ'ଣ ଇଚ୍ଛା ହେଲା ଆଜି ପୋଳେ ଖାଇଦେବ, କ'ଣ ଇଚ୍ଛା ହେଲା ଆଜି ଶୋଇଗଲା, ଆଜି ଇଚ୍ଛା ହେଲା ପଡ଼ିଦେବ, କାଲି ଇଚ୍ଛା ନ କରିବନି, କେବେ ରହିପାରିବେନି। ଭଜନ ରସ ଯେଉଁମାନେ ପାଇଛନ୍ତି ସେମାନେ କେବଳ ଏକାନ୍ତ ରହିପାରିବେ, ଆଉ ଭଜନ ରସ ଯାହାର ନାହିଁ ସେ ଏକାନ୍ତ ରହିପାରିବେନି, ତାର ବେଶୀ କାମନା ଆସିବ, ଖରାପ ଚିନ୍ତା ବେଶୀ ଆସିବ, ସେଥିପାଇଁ ଏକାକୀ ମନା କରାଯାଇଛି। ଆଉ ଭଜନ ରସ ନ ପାଇଥିବା ଲୋକ ପରମାର୍ଥ ତାର କାମନା ନ ଆସିଥିଲେ ବି ପ୍ରତିଷ୍ଠା ଚିନ୍ତା କରିବ, ପ୍ରତିଷ୍ଠା ଚିନ୍ତା କରିବ, ନିର୍ଜନ ରତରେ ପ୍ରତିଷ୍ଠାର ଘରେ ତବ, ମୁଁ ଏକୁଟିଆ ରହୁଛି ନା, ମତେ ଲୋକ ଭଲ ପାଉଥିବେ, ସେ ତାର ସେଇଠି ବସି ମନ ମନେ ଇନ୍ଦ୍ର ହେଇଗଲାଣି। ଆଚ୍ଛା ଜୀବନ ଏତେ ଷ୍ଟ୍ରିକ୍ଟ ପ୍ରିନ୍ସିପଲଟା କାହିଁ ରଖିଛନ୍ତି ସବୁ? ଆମେ ଯେଉଁ ସ୍ଥିତିକି ଯାଉଛେ ଆମ ବିଚାରଧାରା, ଅର୍ଜୁନ ପ୍ରଧାନ ଯୁଦ୍ଧ କ୍ଷେତ୍ରରେ ଯାଉଛନ୍ତି ନା, କିନ୍ତୁ ସେଠି ସେଣ୍ଟ୍ରାଲି ପର୍ସନ ଭଳିଆ ଡିଲିଙ୍ଗସ୍ କରୁଛନ୍ତି, ନେକ୍ସଟ ରାଗିଲେ। ତୁମେ ଜଣେ କ୍ଷତ୍ରିୟ, ତୁମେ ଯୁଦ୍ଧ କରିବା ପାଇଁ ଚାହୁଁଛ, ଏଠି ଗୋଟେ ଏଠୁ ପ୍ରିଚିଂ କ'ଣ କରୁଛ ମତେ ଗୋଟେ ବାବୁଜୀ ଭଳିଆ, ଇଏ ମାମୁଁ? ନାଇଁ ନାଇଁ, ଏଠି କ୍ଷତ୍ରିୟ ଧର୍ମ, ଯେଉଁ ବିଚାର ଯାଉଛ ସେ ବିଚାରଧାରାରେ ବଞ୍ଚିବାକୁ ଚେଷ୍ଟା କର। ଆମେ ବ୍ରହ୍ମଚାରୀ ମାନେ ବ୍ରହ୍ମଚାରୀ ବିଚାରରେ ବସିବା, ପ୍ରାକ୍ଟିକାଲ ସିଚୁଏସନ୍ କ'ଣ ଆମ ଲୋକ କୁହନ୍ତି ନା, ଭାଇ ଆମେ ଯେତେ ମଡର୍ଣ୍ଣ ଲୋକ ହେଲେ ବି ଭକ୍ତି ସହିତ କ'ଣ ମଡର୍ଣ୍ଣ କରା, ଭକ୍ତିଟାକୁ ଆଉ ମଡର୍ଣ୍ଣ କରିହବ କି? କୃଷ୍ଣ ମଡର୍ଣ୍ଣ କି,
ତୁମେ ତୁମର କେମିତି ଖାଇବ, କ'ଣ ଖାଉଛ, ଖାଅ, କ'ଣ କରୁଛ, କର, କେମିତି ପିଞ୍ଚ ପିନ୍ଧ, କେଉଁଠି ରହୁଛ, ରୁହ, କିନ୍ତୁ କୃଷ୍ଣ ପାଇବା ରାସ୍ତାଟା ଗୋଟିଏ, ତୁମକୁ ଶରଣାଙ୍ଗତ ହେବାକୁ ପଡ଼ିବ, ତାଙ୍କ କତିରୁ ଆଚାର୍ଯ୍ୟଙ୍କର କୃପା ପ୍ରାପ୍ତ ହେବାକୁ ପଡ଼ିବ, ଭକ୍ତି ପ୍ରାପ୍ତ ହେବାକୁ ପଡ଼ିବ, କୃଷ୍ଣ ମିଳିବେ। ତୁମେ କେଉଁ ଦେଶରେ ରହୁଛ, ରୁହ, କେଉଁ ସ୍ଥାନ, ସେଥିରେ ଆଉ କମ୍ପ୍ରମାଇଜ୍ କିଛି କରିହେବ କି? ସେଥିରେ ତ କମ୍ପ୍ରମାଇଜ୍ କିଛି କରିହେବନି। ମାନସିକ ବିଚାରଧାରାକୁ ବଦଳାଇବାକୁ ପଡ଼ିବ। ବ୍ରହ୍ମଚାରୀ ରହୁଛ, ବ୍ରହ୍ମଚାରୀ ବିଚାରଧାରା ରୁହ, ଗୃହସ୍ଥ ରହୁଛ, ଗୃହସ୍ଥ ବିଚାରଧାରା ରୁହ, ଏମିତି ଗୋଟେ ଇରେସ୍ପନ୍ସିବୁଲ ଭଳିଆ କଥାଭାଷା ଏମିତି ହେଇପାରିବନି। ତୁମେ ଗୋଟେ ଦାୟିତ୍ୱ ନେଇଛ, ଗୃହସ୍ଥ ବିଚାରଧାରା, ଭଗବାନ ପ୍ରାର୍ଥନା କରେ ଯେତେବେଳେ ଆସିବ ତୁମେ ଖସିକି ଆସିବ। ବାନପ୍ରସ୍ଥ ଯେଉଁ ବାନପ୍ରସ୍ଥର ବିଚାରଧାରା ରହିବ, ସନ୍ନ୍ୟାସର ବିଚାରଧାରା ରହିବ, ଆଉ ସମେଣ୍ଟ ସବଷ୍ଟାନ୍ସରେ କହିବାକୁ ଗଲେ ଆମେ ଭକ୍ତ ହଉଛେ ନା, ଆମର ଭକ୍ତିର ବିଚାରଧାରା ଆମେ ବଞ୍ଚିବାକୁ ପଡ଼ିବ। ଭକ୍ତିର ବିଚାରଧାରାରେ ସ୍ୱତନ୍ତ୍ରତାର ସ୍ଥାନ ନାହିଁ, କେହି ସ୍ୱତନ୍ତ୍ରତା ସ୍ଥାନ ନାହିଁ। ଯିଏ ନିଜେ ସରେଣ୍ଡର ହେଇଗଲା ସିଏ ତା ପରାଧୀନ ହେଇକି ରହିଲା। କେମିତି ଗୋଟେ ଜଣେ ଭକ୍ତ ଜଣେ କହିବ, ଯେମିତି ଆମର ଗୁରୁ ନାହିଁ, ଜଣେ ଗୁରୁ କହିବ ମୁଁ ତ ଗୁରୁ ହେଇଗଲି ମୋର ଗୁରୁ ନାହିଁ, ବା ଜଣେ ସନ୍ନ୍ୟାସୀ କହିବ ମୋର ଗୁରୁ ନାହିଁ, ନାହିଁ ତାର ଗୁରୁ ଅଛନ୍ତି, ଗୁରୁ ପ୍ରେଜେଣ୍ଟ ନଥାଇ ପାରନ୍ତି, ସିଏ ପରମାତ୍ମାଙ୍କୁ ଗୁରୁଙ୍କୁ ସବୁବେଳେ ଡିପେଣ୍ଡ କରୁଛି। ଆପଣ କ'ଣ ମୋତେ କେମିତି ଲଗେଇବେ, କେମିତି ୟୁଜ୍ କରିବେ, କେମିତି ଇଣ୍ଟେଲିଜେଣ୍ଟ ଦେବେ, ତେଣୁ ସେ ଇଣ୍ଡିପେଣ୍ଡେଣ୍ଟ କିଛି ୟୁଜ୍ କରିବେ, ତା କତିକି ହଜାର ଇଣ୍ଟେଲିଜେଣ୍ଟ ଆସିଲେ ସେ ୟୁଜ୍ କରିବେ, ସେ ପ୍ରେ କରିବ, ସେଟା ଗୋଟେ କଣ୍ଡିସନ ସଲ୍ଭ କରିପାରିବେ, ଦ୍ୟାଟ୍ ଇଜ୍ ସେଟା ହେଉଛି ଗୋଟେ ପାର୍ଥକ୍ୟ। ଜଣେ ଗୁରୁ, ଜଣେ ସନ୍ନ୍ୟାସୀ, ଜଣେ ଉନ୍ନତ ବୈଷ୍ଣବ ପାଖରେ କେହି ନଥିଲେ ବି ସେ ଇଣ୍ଡିପେଣ୍ଡେଣ୍ଟ ଆକ୍ଟ କରିବେ ନାହିଁ, କାହିଁ କରିବେନି ନା, ସେ ପରମାତ୍ମାଙ୍କୁ ପ୍ରେ କରୁଛୁ, କାହିଁକି ଇଣ୍ଟେଲିଜେଣ୍ଟ ତ ଅଛି ନା, ଇଣ୍ଟେଲିଜେଣ୍ଟ ଆସିକି ପହଞ୍ଚିବ, ଏଟା କରିବା ଦରକାର କି? ସେ ପ୍ରାର୍ଥନା କରିବେ, ଗୁରୁଙ୍କୁ ପ୍ରାର୍ଥନା କରିବେ, ଆଚାର୍ଯ୍ୟଙ୍କୁ ପ୍ରାର୍ଥନା କରିବେ, ସିଏ ବି ସ୍ୱତନ୍ତ୍ର ନୁହନ୍ତି, ସିଏ ବି ସ୍ୱତନ୍ତ୍ର ନୁହନ୍ତି। ସେଥିପାଇଁ ମ୍ୟାକ୍ସିମମ୍ ଉନ୍ନତ ବୈଷ୍ଣବଙ୍କ ଲୋକ ଭୁଲ ବୁଝନ୍ତି, କାହିଁକି ସେ ଇନଭିଟେସନ୍ କାହିଁକି ନେଉଛନ୍ତି, ସେଇଟା କାହିଁକି କଲେ, ନାଇଁ ନାଇଁ ସେ ସ୍ୱତନ୍ତ୍ର ନୁହନ୍ତି, ତାଙ୍କ ପାଖକୁ କିଛି ଆସୁଛି ଡିରେକ୍ସନ, କିଛି ରିଭିଲ୍ ହେଉଛି, ସେଥିପାଇଁ ସେ କହୁଛନ୍ତି ଏଟାକୁ, କାହିଁକି ସେ ତାଙ୍କର ବିଚାରଧାରା କିଛି ନାହିଁ, ତାଙ୍କର ବିଚାରଧାରା ଆଜି ପାଇଁ ତ ନାହିଁ, ତୁମର ବିଚାରଧାରା 100 ବର୍ଷ ପାଇଁ ରହିଛି, ତୁମେ କେତେ ଦିନ ବଞ୍ଚିବ ଯୋଜନା ନାହିଁ, କ'ଣ ଜୀବନରେ ହବ ଯୋଜନା ନାହିଁ, କିନ୍ତୁ 100 ବର୍ଷ ପାଇଁ ଯୋଜନା ରହିଯାଇଛି, ମୁଁ ଏଟା କରିବି ସେଟା, ଜଣେ ଶରଣାଗତ ଆତ୍ମାର ଆଜିର ବିଚାର ନାହିଁ, ଆଜି କ'ଣ କରିବି ମୁଁ କହିପାରିବିନି, ସେ ପ୍ରେଜେଣ୍ଟ ମୋମେଣ୍ଟ ତାଙ୍କର ଡ୍ୟୁଟି, ସବୁବେଳେ ସେ ଡିପେଣ୍ଡ କରିବେ କୃଷ୍ଣଙ୍କ ଉପରେ, ଯାହା ଆପଣ ବ୍ୟବସ୍ଥା କରିବେ, ଯାହା ଆପଣଙ୍କର ଇଚ୍ଛା, ସେ ସ୍ୱତନ୍ତ୍ରତା ଭକ୍ତି ବିଚାରଧାରାରେ, ଭକ୍ତିର ବିଚାରରେ ସ୍ୱତନ୍ତ୍ରତା ହେଉଛି ପ୍ରବଳ ବାଧକ, ଆଉ କିଛି ବାଧକ ନାହିଁ। ଆଉ ଆନୁଗତ୍ୟ ହେଉଛି ଭକ୍ତିର ସବୁଠୁ ବଡ଼ ସହାୟକ, ଏ ଦୁଇଟା ଜିନିଷକୁ ଭକ୍ତ ବୁଝିବାକୁ ପଡ଼ିବ। ଭକ୍ତିର ତତ୍ତ୍ୱ ଯେତେ ଅଛି କହିଲେ ଜୀବନ ସାରା, ଖାଲି ଭକ୍ତି ରସ କ'ଣ କହିବ ମ, ତତ୍ତ୍ୱ ଯେତିକି ଅଛି କହିଲେ ଜୀବନ ସାରା ଏଇଭଳିଆ 100 ବର୍ଷ ଲାଗିବ, କେତେଟା ପଏଣ୍ଟ ମିସ୍ କରିଗଲା, ଏଇଟା ସବୁ ସିକ୍ରେଟ୍ ଗୁଡ଼ା କେତେ ପଏଣ୍ଟ ମିସ୍ ହେଇଗଲା, ତୁମେ ଘୁରୁଥିବ ବସିକି। ଆଉ ଗୋଟେ ହେଉଛି ପୂର୍ଣ୍ଣ ବାଧକ, ଗୋଟେ ହେଉଛି ପୂର୍ଣ୍ଣ ସହାୟକ। ସ୍ୱତନ୍ତ୍ରତା ହେଉଛି ଭକ୍ତିର ପ୍ରବଳ ବାଧକ, ପ୍ରବଳ ବାଧକ, ଯାହାର ଯେତେ ସ୍ୱତନ୍ତ୍ର ମନ, ଯାହାର ଯେତେ ସ୍ୱତନ୍ତ୍ର ବିଚାର, ସେ ବହୁତ ଦୂରରେ ଅଛି, ବହୁତ ଦୂରରେ ଅଛି ଭକ୍ତି ମହାରାଣୀଙ୍କ ପାଖରେ। କାରଣ ଭକ୍ତିର ପରମ୍ପରା ହେଉଛି ଆନୁଗତ୍ୟର ପରମ୍ପରା, ଆଉ ଭକ୍ତିର ଯଦି ସଫଳତାର କିଛି ଜିନିଷ ଥାଏ ଆନୁଗତ୍ୟ, ସେଥିପାଇଁ ଗୁରୁ ଆନୁଗତ୍ୟ ପ୍ରଥମ କରାଯାଉଛି, ବୈଷ୍ଣବ ଆନୁଗତ୍ୟ, ହରି ଗୁରୁ ବୈଷ୍ଣବଙ୍କର ଆନୁଗତ୍ୟ ରଖାଯାଉଛି। ଆନୁଗତ୍ୟ ବିହୀନ ଜୀବନ ଜୀବନ ନୁହେଁ, ଭକ୍ତି ଜୀବନ ନୁହେଁ, ଯାହାର ଆନୁଗତ୍ୟ ନାହିଁ ସେ ଭକ୍ତି କରିପାରିବେ। ଗୁରୁ ବୈଷ୍ଣବ ପ୍ରତି ଆନୁଗତ୍ୟ ରଖିବାକୁ ପଡ଼େ, ଆନୁଗତ୍ୟ ବିହୀନ ସେବା ସେବା ବି ନୁହେଁ। ଏ କଥାରେ ପଡ଼ିଯାଇଥିଲା ଯେ କୃଷ୍ଣ ଯେଉଁ ବ୍ୟବସାୟତ୍ମିକ ବୁଦ୍ଧିକୁ ଆଣିକି ରଖିଲେ, ତ୍ରୈଗୁଣ୍ୟ ବିଷୟ ବେଦା ନିସ୍ତ୍ରୈଗୁଣ୍ୟ ଭାଜନ ନିର୍ଦ୍ଦନ୍ଦ ନିର୍ତ ସତ୍ୱସ୍ତ ନିର୍ଯୋଗ କ୍ଷମ ଆତ୍ମା, ଏଇ ବିଚାରଧାରା, ଏ ବିଚାର ଥୋଇଲେ ଜଣଙ୍କର ସ୍ଥିତି ହେଉଛି ଏଇଟା, ଯେ ଶରଣାଗତ ହେଲେ, ଯାହାଙ୍କର ବୁଦ୍ଧି ବ୍ୟବସାୟତ୍ମିକ ହେଇଗଲା, ସ୍ଥିର ବୁଦ୍ଧି ହେଲା, ଏଇ କଥାରେ ମୁଁ କହୁଥିଲି। ଚଞ୍ଚଳ ବିକ୍ଷିପ୍ତ ଚିତ୍ତ, ଅତ୍ୟନ୍ତ ଗୋଟେ ଲୋଭାସକ୍ତ ଚିତ୍ତବୃତ୍ତିକୁ ଜଗିବାକୁ ପଡ଼ିବ ନା, ଆମେ ତିଳକ ମାଳି ବାହାର କରୁଛେ ନା, ଭିତର ନିଜେ ଜାଣିବା ଦରକାର ନା, ଭିତର ଜଣାପଡ଼ୁନି, ଭିତର ଆମ ସ୍ୱଭାବ ଜାଣିପାରୁନି, ଭିତର କେତେବେଳେ ସ୍ୱଭାବ ଜାଣନ୍ତି, ଯେ ଜଣେ ଶାସ୍ତ୍ର ଶ୍ରଦ୍ଧା କରେ, କଥା ଶ୍ରବଣ କରେ, ତା ଭିତରେ ଯେଉଁଟା ହେଉଛି ଜାଣିପାରେ ମୋର ଏଇଟା ହେଉଛି ଭୁଲ, କି ସେଟାକୁ ସିଏ ରଖିପାରିବନି ମନ ଭିତରେ, ସେ 5 ମିନିଟ୍ ଶୁଣିଦ ତାପରେ ଯୋଉ କଥାଟା ସେ କରିବ, ସହଜ ଜିନିଷ ନାହିଁ। ନିଜର ଦୋଷ ବାହାର କରିକି ଖୋଜିବାଟା ହେଉଛି ବୈକୁଣ୍ଠ ପଥର ରାସ୍ତା, ବୈକୁଣ୍ଠ ଗୋଲକୁ ଯିବା ପାଇଁ ଆଉ କିଛି ରାସ୍ତା ନାହିଁ, ଗୋଟିଏ ରାସ୍ତା, ଯାହାର ଯେତେ ସୁନ୍ଦର ଭଜନ ହବ ତା ନିଜ ଦୋଷରେ ଆଗକୁ ପଳେଇ ଆସିବ, ଆଉ ସେ ସେତେ ସୁନ୍ଦର ପ୍ରେ କରିବ, ପ୍ରାର୍ଥନା କରିବ, ଏ ତିନିଟା ହେଲା ଟ୍ରାକ୍। ଜଣେ ଆମେ କହୁଛେ ଭଗବାନ ଡାକିବ, କେମିତି ତୁମେ ଡାକିବ, ତୁମେ ତ ନିଜର ଭୁଲଟା ଜାଣିପାରୁ ନା, କେମିତି ଡାକିବ, କୃଷ୍ଣଙ୍କର ମୋର ଆବଶ୍ୟକତା ଅଛି, ମୋର କରେକ୍ସନ ହବାର ଅଛି। ଯେତେବେଳେ ଜଣେ ନିଜେ ଠିକ ବୋଲି ମନେ କରୁଛି, ତାର କୃଷ୍ଣ କ'ଣ ଦରକାର ଅଛି, ମୋର ଭଗବାନ ଦରକାର, କ'ଣ ଭଗବାନ ଦରକାର ତୁମର, କାହାର ଭଗବାନ ଦରକାର, ସେ ଛାଟି ପିଟି ହଉଛ ତୁମର ଭଗବାନ ଦରକାର, ଭଗବାନ ଦରକାର ଇଟା ସିମେଣ୍ଟ ବାଲିରେ ସେମାନେ ଗୋଳେଇବ କାହିଁ କାହିଁ କଣ ଦରକାର ଅଛି? ଦରକାର ନା, ମୋର କୃଷ୍ଣ ଦରକାର, ମୋର ସଂସାର ସରିଗଲା, ମୋ କୃଷ୍ଣ ମୋର ଦରକାର, ମୋର ବସିବି ଭଗବାନ ନା ଜପ କରିବି ଭଜନ କରିବି, କରୁନା ଦେଖିବା ନାଇଁ କର୍ମ ଅଧିକାର ଖଟିବ ଖଟ। ଏତେ ଭଗବାନଙ୍କୁ ପାଇବା ରାସ୍ତାଟା ଏତେ ସହଜ, ମୋ ଗୁରୁଦେବ ସିଧା କହିଛନ୍ତି କେତେ ଜଣ କୃଷ୍ଣଙ୍କୁ ଯାଉଛନ୍ତି, କେତେ ଜଣ କୃଷ୍ଣଙ୍କୁ ଯାଉଛନ୍ତି କୁହ, ସମସ୍ତେ କହୁଛନ୍ତି ଆମେ ଦୀକ୍ଷା ନବୁ ଭଜନ କରିବୁ ଜୟ ମଠ କରିବୁ ମନ୍ଦିର, କୃଷ୍ଣ କେତେ ଜଣ ଯାଉଛନ୍ତି, ମୋର କୃଷ୍ଣ କେବଳ ଦରକାର। ତୁମେ କାହିଁକି ସବୁ କରୁଛ ଭଜନ, କାହିଁକି କରୁଛ ତୁମେ ହରିନାମ ଦୀକ୍ଷା, କାହିଁକି ନଉଛ, କାହିଁକି ଭାଗବତ ପଢୁଛ, କାହିଁକି ପ୍ରବଚନ ଦଉଛ, ତାର ଆନ୍ସର କଣ? ମୋର କୃଷ୍ଣ ଦରକାର। ଦେଖ ସବୁ କରୁଛନ୍ତି ଯାହା ପାଇଁ ତା ଶେଷ ଜିନିଷ ତାଙ୍କୁ ଦରକାର ନାହିଁ, ହେଲେ ଭକ୍ତି କେମିତି ହେଲା? ମୋର କୃଷ୍ଣ ଦରକାର ଆଉ କିଛି ଦରକାର ନାହିଁ। ଆଉ ସେଇଟାକୁ ସେ କୃଷ୍ଣ ଯିଏ ଦରକାର ବୋଲି କିଏ କୋଉ ଲୋକ କହିବ? ଏଇ ଲୋକ କହିବ ଯେ ଶାସ୍ତ୍ର ଶ୍ରବଣ ଦ୍ୱାରା ଶାସ୍ତ୍ରର କୃପା ଗୁରୁଙ୍କର କୃପା ପାଇବ, ସେ ଜାଣିବାରେ ମୋର ଏଟା ଭୁଲ ଅଛି, ସଂସାର ସ୍ୱରୂପ ନିଜର ସ୍ୱରୂପ ତାକୁ ପ୍ରକଟ ହେଇଯିବ, ସେଠି ସେ ପ୍ରାର୍ଥନା କରିବ, ସେଥିରେ ପ୍ରାର୍ଥନାଟା କରିବ ଯେ ଭଗବାନ ମୋର ଏଇ ଅବସ୍ଥା, ପ୍ରଭୁ ମୋର ଏଇ ଅବସ୍ଥା, ସେ ପ୍ରାର୍ଥନାଟା କୃଷ୍ଣ ଶୁଣନ୍ତି। କେନ୍ଦେ ବୋଲେ ଓ ହେ କୃଷ୍ଣ ଆମି ତବ ଦାସ, ତୁମାର ଚରଣ ଛାଡ଼ି ହୋଇନୁ ସର୍ବନାଶ, କାକୁତି କରିଆ କୃଷ୍ଣ ଡାକେ ଏକବାର, କୃପା କରି କୃଷ୍ଣ ତାରେ ଛଡ଼ାନେ ସଂସାର, କୃଷ୍ଣ ତାର ଦେନ ହେନ ଚିଶକ୍ତିର ବଳ, ମାୟା ଛାଡ଼ି ହୈନ ଦୁର୍ବଳ। ଚିଶକ୍ତି ନହେଲେ ଏଠି ଗୋଟେ ଗୋଟେ ପଦରେ ସବୁ ତତ୍ତ୍ୱ ରହିଛି, ତ କେନ କାନ୍ଦ୍ରେ ଭଗବାନ ମିଳିଯିବ ନା କଣ? ଖାଲି ବୁଲା ବୁଲି କରି ବେଗ ଧରିକି କାନ୍ଦ୍ରେ ଗୋଟେ ବେଗ ପକେଇ ଦେଇ ବୁଲିବ ଖାଲି ଏପଟ ସେପଟ, ଭଗବାନ ମିଳିଯିବ? ଇଏ ସବୁ ବୁଚାରୁ ମୁଣ୍ଡରୁ ବାହାର କରିବାକୁ ପଡିବ। ଭଗବାନ ପାଇବାର ଅଛି ତ ଭଗବାନ ପାଅ, ନାଟକ ବାଜି କା ଚଳିବନି, ସେ କୃଷ୍ଣ ଭୋଜନ କରାଯାଇଛି କୃଷ୍ଣ ଭୋଜନ କର, ନାଟକ ବାଜି ତୁମେ ବ୍ୟାଗ ହଣ ପକେଇ ଦେଇ ଖାଲି ବୁଲିବ ଏପଟ ସେପଟ ଏଣୁ ତେଣୁ ଗପା ଗପି, ସେଟା ଛାଡ଼ିଦିଅ। ଭଗବାନ ପାଇବାର ଅଛି ତ ଭଗବାନ ପାଇବା ରାସ୍ତାରେ ଚାଲ, ଚେଷ୍ଟା କର, ପାଇବେ ନ ପାଇବେ ତାଙ୍କ ହାତର କଥା, କାନ୍ଦିବାକୁ ପଡିବ, ହସିବା ରାସ୍ତା ଇଏ ନୁହେଁ, ଇ ପୁରା ଷ୍ଟ୍ରେଟ ମନାଗ, ଏଟା ହସିବାର ରାସ୍ତା ନାହିଁ। ସେ ହସ ବାହାରେ ଚାଲିଥିଲେ ଭିତରେ ଜଳିଯାଉଛି, ଆଉ ସେ କଣ ଅଛି ତା ଭିତରେ ଜଳୁଛି? କୃଷ୍ଣଙ୍କୁ ମୋତେ ମୋର ଭଗବାନ ଦରକାର, ମୋର କେତେ ଦୋଷ ରହିଛି, କେତେ ଅପରାଧ ରହୁଛି, ମୁଁ କଣ ଭଗବାନଙ୍କୁ ପାଇବି? ସେ କାନ୍ଦିବ ଚୁରମା ଭଳିଆ, ଚୁରମା କୁହନ୍ତି କଣ, ଚୁରମା ଆଖି ଆଖି ମୁଳି ମୁଳି କାନ୍ଦିବ, ଲୁଚି ଲୁଚି କାନ୍ଦିବ, ସେ କାହାକୁ ଜଣେଇ ପାରିବେ? ହେଲା କାନ୍ଦିବାର ରାସ୍ତା, ହସ ଖୁସି ମହାପ୍ରଭୁ ଭକ୍ତମାନେ ହରିବୋଲ କରୁନଥିଲେ, ଆନନ୍ଦ ଦଉନଥିଲେ, ସିଏ ଅଲଗା, ଇଏ କାନ୍ଦିବାର ପ୍ରଥା, କୋଉଠି କାନ୍ଦା ଆସୁଛି, କାହିଁ କିଏ ଭଗବାନଙ୍କୁ କିଏ କିଏ ଡାକୁଛି, କାହାର କାନ୍ଦା ଆସୁଛି ଚକ୍ଷୁରୁ, କାହିଁକି ନା ଆମର ଭଜନଟା ଠିକ ହଉନି? ଜଣଙ୍କର ଯେତେବେଳେ ଭଜନଟା ଠିକ ହବ, ସେ ସବୁବେଳେ ଜାଣିପାରିବ ମୋର କଣ ଦୋଷ ରହୁଛି, ଆଉ ସେ ଦୋଷଟାକୁ ତାକୁ ସାଧୁଗୁରୁ ଦେଖେଇବେ, ନାମ ପ୍ରଭୁ ଦେଖେଇବେ, ଶାସ୍ତ୍ର ଦେଖେଇଦେବେ, ସେଥିପାଇଁ ସେ ବ୍ୟାକୁଳ ହେଇକି ଡାକିବ, କାକୁତି କରିବା କୃଷ୍ଣ ଡାକେ ଏକବାର, କାକୁତି ଶବ୍ଦ ଲାଗିଛି ନା କେଉଁଠି ଗୋଟେ କହୁଥିଲି, ହଁ ପୁରୀର ସେ କଥା କହୁଥିଲି, କେତେ ସୁନ୍ଦର ଓଡ଼ିଆ ଶବ୍ଦ ସବୁ ରହିଛି, ତାର ଟର୍ମ ଗୁଡ଼ିକ ବଢିଆ ବଢିଆ, ମିନତି ମିନତି କାକୁତି କାକୁତି ମିନତି ଏକାଥରେ ଲଗାନ୍ତି, ମୁଁ କାକୁତି ମିନତି ହଉଛି ଭାଇ ଟିକେ କହିଲିଟା, କାକୁତି ମିନତି ଅଳି, ସେ ସେ ଅଳି ଭକ୍ତି ଇଏ ଗାଇଛି ବୋଧେ ଭିକାରୀ ବଳ, ଏଇ ଅଳି ଛାମୁରେ ହଁ ଜଗ ଜଗନ୍ନାଥ ହେ ଏଇ ଅଳି ଶ୍ରୀ ଛାମୁରେ ବାଳକୃଷ୍ଣ ଦାସ ନା ହଁ ଏଇ ଅଳି ଶ୍ରୀ ଛାମୁରେ ଦୀନକୃଷ୍ଣଙ୍କ ଲେଖା କଣ ତ ଆରମ୍ଭଟା ଦୀନବନ୍ଧୁ ଏଇ ଅଳି ଶ୍ରୀ ଛାମୁରେ ତାପରେ ଶ୍ରୀରଙ୍ଗା ଚରଣ ନା ସେଟା ନୁହେଁ ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ ରହିତ ଏଇଟା ବୋଧେ ରହିଥାଉ ନିରନ୍ତର ଅଳି ନା ଅଳି ମିନତି ଆଉ କଣ କାକୁତି ଏ ଯୋଉ ଶବ୍ଦ ରହିଛି ଓଡ଼ିଆରେ ଇହା ବହୁତ ସୁନ୍ଦର ଶବ୍ଦ ନା ଅଲଗା ଆଡ଼ ପଡ଼ ଅଛି ନା କଣ ସେ ଯୋଉ ଇଂଲିଶରେ ତମେ କହିବ ଗୋଟିଏ ଶବ୍ଦ କହିବ ଗୋଟିଏ ଶବ୍ଦ କହିବ ନା କଣଟା କହିବ ମିନତି କରିବ ତ ପ୍ରେୟର କହିବ ମାନେ ସିନ୍ସିୟରଲି ପ୍ରେୟର ଠିକ ଭାବ ପ୍ରେୟର କରିବ ଇଏ ଆମର ଯୋଉ ଶବ୍ଦର ସବୁ ତାର ତାତ୍ତ୍ୱିକ ଅର୍ଥ ରହିଛି ଅଳି କରିବାକୁ କଣ ମିନତି କରିବାକୁ କଣ ଆଉ କାକୁତି କରିବାକୁ କଣ କାକୁତି କରିବା ଏଇ ବେଙ୍ଗଲ ଶବ୍ଦ ଆଉ ଓଡ଼ିଆ ବିଷୟ ଏଇଟା କାକୁତି ଲାଗେ କାକୁତି ମିନତି ଭାଇ କରୁଛି କାକୁ ଶବ୍ଦ ଲାଗେ କାକୁ ବଚନ କୁହାଯାଏ ଅତ୍ୟନ୍ତ ଦିନରେ ଯୋଉ ବଚନ ଗୁଡା କୁହାଯାଏ କାକୁତି ହେଇକି କାରଣ ନହେଲେ ମୋର ଚଳିବନି ଏଇଟା କାକୁତି କୁହାଯାଏ ମୋର ନହେଲେ ମୁଁ ବଞ୍ଚିବିନି ନହେଲେ ମୋର ଚଳିପାରିବନି ଏଇଟା କାକୁତି ଭଗବାନଙ୍କୁ ଏମିତି ଡାକିବାକୁ ପଡ଼େ ମୁଣ୍ଡ ପିଟିବାକୁ ପଡ଼େ ଗୁରୁଦେବ କୁହନ୍ତି ମୁଣ୍ଡ ପିଟିଲା ହବ ଆଉ ମୁଣ୍ଡ ଟେକିବାକୁ ପଡ଼ୁ ତୁମର ଇଏ ବୋଧ ହଉଛେ ଭଗବାନ ପାଇବାର ଅଛି ତ ପ୍ରଭୁଙ୍କୁ ପାଇବାର ଅଛି, ପ୍ରଭୁଙ୍କୁ ପାଇବାର ନାହିଁ ତ ବଞ୍ଚିବାର ଅଛି ଧର୍ମ ନାମରେ, ସେଟା ଅଲଗା ଜିନିଷ, ସେ ସେମାନଙ୍କ ପାଇଁ ଆମେ ଚର୍ଚ୍ଚା କରୁନି, ଏଟା ପ୍ରଭୁଙ୍କୁ ପାଇବାର ପଥ, ସେମାନଙ୍କ ଚର୍ଚ୍ଚା ଅଲଗା। ଧନ ସମ୍ପତ୍ତି ଧର୍ମ ଅର୍ଥ କାମ ମୁଖ୍ୟ ନେଇ କିନ୍ତୁ ମୋର ବଞ୍ଚିବାର ଅଛି ସେଟା ଅଲଗା। ଭଗବାନ ପାଇବାର ରାସ୍ତା ହଉଛି ଏଇଟା, ତୁମକୁ କାନ୍ଦିବାକୁ ପଡିବ, କାକୁତିକ ହବାକୁ ପଡିବ, ମୁଣ୍ଡ ପିଟିବାକୁ ପଡିବ ଏଇଟା ଆଉ। ଆଉ ତୁମର ସେଇ ଜିନିଷଟା ଗୋଟେ ଭିତରୁ ଆସୁନି, ତୁମକୁ ଠେଲି ଠେଲିକି ପଠେ ପଡିବ, ତୁମର ଭଗବାନ ଦରକାର ନାହିଁ, ଏ କ'ଣ ଓଳା ପାଠ ହେଇଛି ତୁମକୁ ଧରିକି ହାତ ପଡ଼େଇବ, ତୁମ ଭିତରୁ ତ ଆସୁନି ମୋର କୃଷ୍ଣ ଦରକାର ବୋଲି, ସେଟା କିଏ 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 ତାକୁ ତୁମକୁ ଇଏ କରିବ, ତାହେଲେ ତୁମର ଭିତରେ ତ ତୁମର ଏଇଟା ଗୋଟେ ନିଜର ସ୍ୱାଭାବିକ କଥା ନା, ତୁମର ଯଦି ଇଚ୍ଛା ନିଜର ହଉନି ମୋର ଭଗବାନ ଦରକାର ବୋଲି, ତୁମେ କିଏ ଜାଗ୍ରତ କରିପାରିବ? ଶ୍ରବଣ କରୁଛ, କୀର୍ତ୍ତନ କରୁଛ, ଦୀକ୍ଷା ଗ୍ରହଣ କରୁଛ, ହରିନାମ କରୁଛ, ସେବା କରୁଛ, ତାପରେ ତୁମେ ଇଚ୍ଛା ହଉନି ମୋର ଭଗବାନ ଦରକାର ବୋଲି, ତା ଅର୍ଥ କ'ଣ? ତା ଅର୍ଥ ତୁମେ ଅଲଗା କିଛି କାମନା ରହୁଛି, ଶୁଦ୍ଧ ଭାବନା ନାହିଁ, ବିଚାରଧାରାଟାକୁ ବୁଝିବାକୁ ପଡିବ, ମୋର ଭଗବାନ ଦରକାର ଆଉ କେହି ଦରକାର ନାହାନ୍ତି ସଂସାର, ସେଇ ପଥରେ ମୋତେ ଯିବାକୁ ପଡିବ, ସେଥିପାଇଁ କାନ୍ଦିବାକୁ ପଡିବ, କାକୁତି ମିନତି ହେବାକୁ ପଡିବ। ଏ ହରିନାମଟା ଆଉ କ'ଣ, ମହାପ୍ରଭୁ କ'ଣ କରୁଥିଲେ? ସେ ନାମଟା କରି କାନ୍ଦୁଥିଲେ ନା ସବୁବେଳେ, ଆଉ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ସବୁବେଳେ କାନ୍ଦୁଥିଲେ। ଏସବୁ ପଥର ଆସିଆ ନା, ଆଉ ଏତେ ସବୁ ଗପ ସପ ଭଲ ମନ୍ଦ ଏସବୁ ଆଡ୍ଡା ଆଡ୍ଡାମେଣ୍ଟ ଏଗୁଡ଼ା କ'ଣ, ଏଗୁଡ଼ା କୋଉଠି ଅଛି? ଏସବୁ ନାହିଁ, ଭଗବାନ ଭଗବତ ପ୍ରାପ୍ତି ଏସବୁ ନାହିଁ, ଗୋଟେ ସୋ କଲ୍ଡ ସ୍ପିରିଚୁଆଲ ଲାଇଫ ଆଧ୍ୟାତ୍ମିକ ତଥାକଥ ଗୋଟେ ଆଧ୍ୟାତ୍ମିକ ଜୀବନରେ ଆମେ ଏମିତି କଟେଇ ଦେଇପାରିବା? ଭଗବାନଙ୍କର ପାଇବାକୁ ହେଲେ ଏଇଟା ବ୍ୟକ୍ତିଗତ ଜୀବନ, ତୁମକୁ କ'ଣ ଦରକାର ଅଛି? ତୁମେ ଜାଣିଛ ନା ଭକ୍ତ ହେଇଛ, ମୁଁ କ'ଣ ତୁମକୁ କହିପାରିବି ତୁମ ଭିତରେ କ'ଣ ଆସୁଛି? ତୁମର କୃଷ୍ଣ ଦରକାର କି ମୋର ଖାଇବି, ମୋର ବାହାର ଚରା ହେବିନି, ସଂସାର ଭଲରେ ରହିଯିବି ଏଠି ମଠ ମନ୍ଦିର, କିଏ କେଉଁ ଉଦ୍ଦେଶ୍ୟରେ ଆସୁଛି, ତାର କ'ଣ, କିଏ କେଉଁ ମୋର ସମ୍ମାନ ଦରକାର, କିଏ କ'ଣ ଦରକାର, ସେଟା କିଏ ଜାଣୁଛି? ତା ଭିତରର କଥା ନା, ତାର ଏଟା ଭିତରେ ତାର ତାର କାମନାଟା ଏତେ ଦୃଢ଼ ରହୁଛି, ପରମାତ୍ମା ସେଇଟାକୁ ହିଁ କେବଳ ସପୋର୍ଟ କରୁଛନ୍ତି। ତୁମେ ଦେଲ ସବୁବେଳେ ପୁରା କାମନା ଦୃଢ଼ କରୁଛ, ମୋର ଏଟା ଗୋଟେ ଦରକାର, ପରମାତ୍ମା କ'ଣ ତୁମକୁ ସପୋର୍ଟ କରିବ ଭକ୍ତି କଥା? କାରଣ ପ୍ରତ୍ୟେକ ବ୍ୟକ୍ତିର ସ୍ୱତନ୍ତ୍ର ବିଚାର ଗୋଟେ ରହିଛି, ସେଇଟାକୁ ପରମାତ୍ମା ଧରିଦେଉଛନ୍ତି। ଏଇଟା ପ୍ରତ୍ୟେକ ବ୍ୟକ୍ତିର ଗୋଟେ ବିଚାର ରହିଛି, ଆଉ ବ୍ୟକ୍ତି ନୁହେଁ ଭକ୍ତର ବି, ପ୍ରତ୍ୟେକ ଭକ୍ତର ଗୋଟେ ବିଚାର ରହୁଛି, ସେଇଟାକୁ ପୁରା ରଖିଦେଇଛି, ମୁଁ ଏଇଟା କରିବି, ତାହେଲେ ପରମାତ୍ମା କ'ଣ କରିବି? ସେଇଟା ପାଇଁ ଯାହା ଦରକାର ଏଇଟା ଦେବେ ନା, ଭକ୍ତି ପାଇଁ କାହିଁକି ଦେବେ? ଆମର ଯଦି ବିଚାର ରହିବ, ଯେମିତି ଜଣେ କହିବ ମୁଁ ଭଲ ସଙ୍ଗୀତ ଗାଇବି, ଭଲ କୀର୍ତ୍ତନ କରିବି, ସଙ୍ଗୀତ ଗାଇବି, ଆରେ ସଙ୍ଗୀତ ଭଲ କୀର୍ତ୍ତନ କରିବା କାହା ପାଇଁ? କୃଷ୍ଣଙ୍କ ପାଇଁ। ଯଦି କୃଷ୍ଣଙ୍କୁ ଛାଡ଼ିଦେଇକି ମୁଁ ଭଲ ଗାଇବି ବୋଲି ରହିଲା, ତାହେଲେ ତୁମକୁ ସେ ଭଗବାନ ସେତିକି ସପୋର୍ଟ କରିବେ? ତୁମେ ଯାହା ଚାହୁଁଛ ପରମାତ୍ମା ସେ ହିଁ ସପୋର୍ଟ। କୃଷ୍ଣ ତୁମେ ଯେତେବେଳେ ଭକ୍ତି ମାଗୁନ, ଭଗବାନ ଭକ୍ତି ଦେବେନି, ଚକ୍ରବର୍ତ୍ତୀ ସିଦ୍ଧାନ୍ତ ଦେଉଛନ୍ତି, କାରଣ ତୁମ ବିଚାରଧାରା ଉପରେ ଭଗବାନ କେବେ ଲଦିବେନି କିଛି, କିନ୍ତୁ ତୁମେ ମାଗୁନ ସେଇଟା। ଆମର ସାଧୁସଙ୍ଗ କରିକି ଭକ୍ତ ସଙ୍ଗ କରିକି ଆମର କାମନା ଗୋଟେ ରହିବା ଦରକାର, ଯେ ମୋର କୃଷ୍ଣ ଦରକାର, ଯାହା କୃଷ୍ଣ ଦରକାର ତାର ସଂସାର କୋଉ ଜିନିଷ ଦରକାର? ସିଏ ଯୋଉ ଓଡ଼ିଆରେ ଛୋଟ ପିଲାବେଳେ ମୋ ମା ମତେ କୁହନ୍ତି, ମା ନାଇଁ ଗାଁରେ ସବୁ କୁହନ୍ତି, ସେ ଯୋଉ ତାଙ୍କର ଆଉ ଗୋଟେ ବହୁ ଘର କଥା ଅଛି, ମୋର ଛୋଟ ପିଲାବେଳ କଥା ସବୁଗୁଡ଼ା ମନେ ରହିଛି, ବେଶୀ ଦିନ ସାତ ଆଠ ବର୍ଷ ରହିଛି, କିନ୍ତୁ ସବୁ କଥାଟା ଶୁଣିଲେ ମୁଣ୍ଡରେ ରହିଛି, ଆଉ ସେଗୁଡ଼ା ଏତେ ଇମ୍ପୋର୍ଟାଣ୍ଟ ବର୍ତ୍ତମାନ ମୋତେ ଲାଗୁଛି, ଏ ସତ ଗୁଡ଼ାକ ଏଇଟା ସବୁ ଭାଗବତ କଥା ଗୁଡ଼ା ଭଳିଆ। ସେ ଯୋଉ ତାଙ୍କ ଶାଶୁ ବୋହୁ ଗଣ୍ଡଗୋଳ ଲାଗୁଥିବେ, ସ୍ୱାମୀ ସାଙ୍ଗରେ ପଡ଼ୁନଥିବ, ସେ ଦେଖିକି କହିବେ, କହିବେ ସିଏ କ'ଣ, ସିଏ କ'ଣ ଘର ଛାଡ଼ୁଛି ନା କୁଆଡ଼େ ପଳଉଛି, କାନ୍ଦୁଛି, ରୁଣ୍ଡେଇ ପୁଣ୍ଡେଇ ବାନ୍ଧୁଛି, ସେ କାନ୍ଦୁଛି ମାନେ କାନ୍ଦିବୁ କହୁଛି, ହେଣେ ରୁଣ୍ଡେଇ ପୁଣ୍ଡେଇ ବାନ୍ଧୁଛି, କିନ୍ତୁ ତୁ କାନ୍ଦୁଛି ଯଦି ପୁଣି ବାନ୍ଧୁଛୁ କାହିଁକି? ତମର କ'ଣ ସଂସାରଟାକୁ ଛାଡ଼ିବାକୁ ଇଚ୍ଛା ନାହିଁ, ଭାବିଲେ ବୁଝୁଛ ନା, କାନ୍ଦୁଏ ରୁଣ୍ଡେଇ ପୁଣ୍ଡେଇ ବାନ୍ଧିବ, ଏଇଟା ତ ବର୍ତ୍ତମାନ ସଂସାର ସମସ୍ତଙ୍କର ଅବସ୍ଥା ଏଇଆ ଆଉ, ସଂସାର ମାଡ଼ ଖାଇବେ, ଛାଡ଼ୁ ନା, ଛାଡ଼ିବା କଥା କହିବେନି, କାନ୍ଦୁଥିବେ ରୁଣ୍ଡେଇ ପୁଣ୍ଡେଇ ବାନ୍ଧି, ଇଏ ବିଚାରରେ ଭଜନ ହବନି, ଭଜନ ବିଚାର ଗୋଟେ ଅଲଗା, ଗୋଟେ ବିଚାର ଅଲଗା, ସଂସାରରୁ ମୋର ବାହାରିବାର ଅଛି, ମୁଁ ସେଦିନ ତିଳକ ଲଗେଇଲି, ଅର୍ଦ୍ଧପୂର୍ଣ୍ଣ ତିଳକ ଧାରଣ କଲି, ମାଳି ଗ୍ରହଣ କଲି, ପ୍ରସାଦ ପାଇଲି, ହରିନାମ କଲି, ମୋର ସଂସାର ରହିବାର କ'ଣ କରିବି ନା? ସଂସାର କେବଳ ଭକ୍ତନ ଠାକୁର ଲେଖିଲେ ସେ ଭଜନ ନାମ କେତେ ବାହାର କରୁଥିଲେ ବୁଲିଗଲି, କାଳ କାଳ ଅତିବାହିତ କରିବା ପାଇଁ ଭଜନର, କାହିଁ ଇଚ୍ଛା କଲେ ତ ମରିପାରିବନି, ଇଚ୍ଛା କଲେ ବଞ୍ଚିପାରିବନି, ଆଉ ଇଚ୍ଛା କଲେ ବି ଭଜନ ହବନି, କରିବା କ'ଣ? କେବଳ ଗୋଟେ ଜୀବନଯାପନ ପାଇଁ ଗୋଟେ ନିର୍ବାହ କରିବା ଦରକାର, ସ୍ୱରୂପ ଗୋଟେ ଭୋଜନ ଟିକେ ମିଳିବାର ଅଛି, ଆଚ୍ଛାଦାନ ଟିକେ ମିଳିବାର ଅଛି, ଏତିକି ପାଇଁ। ଆଉ ତୁମେ ଏଇଠି ପରମାନେଣ୍ଟ ବ୍ୟବସ୍ଥା କରିବା ପାଇଁ ଚାହୁଁଛ, ଭଗବାନଙ୍କୁ କେଉଁଠି ଯିବ?
ଏ ଜଗତରେ ଯେତେ କର୍ମବୀର ତୁମେ ହବ, ଦକ୍ଷ ହବ, ଏ ଜଗତ ପ୍ରତି ସେତେ ଆସକ୍ତି ରହିବ। ମନେ ରଖ, ଯାହାର ଯେତେ ଦକ୍ଷତା ଅଛି ତାର ସେତେ କର୍ମ ପ୍ରତି ଆସକ୍ତି ରହିଛି, କାରଣ ସେଟା ଏକ୍ସପର୍ଟ ଲୋକଟା ନା, ଏଇଟା ମୁଁ କରିଛି। ସେଟା ଯେମିତି ଘର ଲୋକ ଗୁଡ଼ା ମିସ୍ତ୍ରୀ ଗୁଡ଼ାକ ବସିଛ, ମିସ୍ତ୍ରୀ କତିର କହିଲେ ପୁରୁଣା ମିସ୍ତ୍ରୀ କତିରେ ବସିଛ, ହାଫ୍ ଲେବର୍ ଜାଣୁଛୁ ଆଉ ତୁମେ କୋଉଠି ଜାଣିବ, ବଡ଼ ମିସ୍ତ୍ରୀ କତିକି ବସିବ ଜାଣିବ। ଏ ମୁଁ ସବୁ ବ୍ରିଟିଶର୍ସ ମିସ୍ତ୍ରୀ କତିରେ କାମ କରିଛି, ବ୍ରିଟିଶର୍ସ ମାନେ ତାଙ୍କ କତିରେ କାମ କରୁଛି, ମାୟପୁର କାମ କରୁଥିଲି, ତାକୁ ପଚାରିବି ସେ କହିବ। ମୁଁ ଖାଲି ତାଦେହରେ ବସେ, ସେ ତା ପୁରୁଣା କଥାଟା କହିବ, ଏଇଠି ଏଇ ବିଲ୍ଡିଂ କରିଛି, ଏଇଠି ଏତେ ନମ୍ବର ଆର୍ଚ୍ଚ ହେଇଛି, ଏଇଠି ଏହା କରିଛି, ଏଠି ତାହା କରିଛି, ସେଠି ଇଟାର ଛାତ ପକେଇବ, ସେ ମତେ କହିବ ମୁଁ ଇଟାର ଛାତ ପକେଇଛି ବ୍ରିଟିଶର୍ସ, ଏଇ ଯୋଉ ସାତ ସିମେଣ୍ଟରେ ପଡୁଛି ସେ ଇଟାର ଛାତ ପକେଇ ତିନି ତାଲା ବିଲ୍ଡିଂ କରିଛି। ତାର ତାର ବିଚାରଟା ସେ ରଖି, ସେ କଣ କରିଛି ନା, ଦକ୍ଷ କର୍ମ ଭିଡ଼ଟା ନା, ସେ ବୁଢା ହେଇଯିବନି। ଗୋଟେ ସେ କଞ୍ଜମାନ ଥିଲେ କାଠ କାମ କରୁଥିଲେ, ସେ ବୁଢ଼ାଟା ଆଇଲା, ଏ ଯେ ଆମର ହେଇଛୁ ଶିଖିବା ପାଇଁ ସେ ମଧୁମଙ୍ଗଳକୁ, ଏ ଯୋଉ କଣ ହେଇଛି ନା ଯୋଉ କଳସୀ, ତା ଅଶୀ ନବେ ବର୍ଷର ବୁଢା, ସେ ଅଶୀ ବର୍ଷର ବୁଢା, କେମିତି କୁନ୍ଦା ହବ ସେଟା ମେସିନ୍ରେ, ସେ ଦେଖାଉଛି ରାଉଣ୍ଡ ସାଇଜ୍ଟା କେମିତି ଆସିବ। ସେ ବୁଢା ସେଠି କଲା, ବାବା ମୁଁ ଆଉ କ'ଣ ମୋର ଅଛି ସାଇ, ମୁଁ କାଠ ସାଇକେଲ କରିଥିଲି, ସେ ଗୋଟେ କାଠ ସାଇକେଲ କରିଦେଇଥିଲା। ମୁଁ ଦେଖୁଛି ଲୋକ ମରିବା ପାଇଁ ବାହାରିଲାଣି, ସେ କ'ଣ କରିଛି ସେଟାକୁ ମନେ ରଖିଛି, ଭଗବାନ ମନେ ରଖିନି, ତାର ସେଇଥିରେ ଆନନ୍ଦ ମିଳୁଛି। କାରଣ ମୋର ଘରେ କାଠ ସାଇକେଲ ଯିବ, ବାବା କେତେବେଳେ ଯିବେ ଦେଖି ଆସିବେ, ମୋର ତ ଟୋକା ବୟସ ଥିଲା, ମୁଁ ଏମିତି ମିସ୍ତ୍ରୀ ଥିଲି, କାଠର ସାଇକେଲ ତିଆରି କରିଦେଇଥିଲି, ସେଥିରେ ସ୍ପୋକ୍ ଫୋକ୍ ଲଗେଇ ମୁଁ ନିଜେ ପେଡ଼ଲ ମାନିକି ସାଣ୍ଡେଲ ଲଗେଇଛା। ଯେତେ ତୁମେ ଏଠି କର୍ମ କରିବ, କୃଷ୍ଣ ପାଇଁ ତ କରୁନ, ସଂସାର ପାଇଁ କରୁଛ, ବା ନିଜର ପ୍ରତିଷ୍ଠା ପାଇଁ କରୁଛ, ସେଇଗୁଡ଼ା ମୁଣ୍ଡ ଭିତରେ ଆସିବା ପାଇଁ, ସେଟା ମୁଣ୍ଡ ଭିତରେ ରହିବ। ଏଇଟା ସବୁ ସାଇନ୍ସ ଗୁଡ଼ା, ବିଜ୍ଞାନ ଗୁଡ଼ାକ, ଯେତେ ବଡ଼ ବଡ଼ ଲୋକ ବସ ସେ ସବୁ କହିବେ, ଏ ଅଫିସର କତି ଚାଲୁ ନା, ଏ ଝିଅ ଝିଅ ମୋର ଲଣ୍ଡନ ଅଛି, ସେଠି ମୋର ତିନିଟା ତାଲା କୋଠା ଅଛି, ଏଠି ମୋର ଏଠି ବିଲ୍ଡିଂ ଅଛି ମୋର, ଏଇଟା କ'ଣ ମୁଣ୍ଡ ଭିତରେ ସେ କର୍ମବୀରତା ପଶିକି ରହିଛି। ଆଉ କ'ଣ ଭଗବାନ ଅଛନ୍ତି, ଜୀବ ଯେତେ ଦୁଃଖ ପାଇଲେ ଭଗବାନ ଡାକିପାରିବେନି, ସେ ଦୁଃଖ ପାଇଲା ଡାକି ଆମେ ଭୁଲିଯାଉ, ଭଗବାନ ପାଇବାର ଲାଳସାଟା ତ ସହଜ ଜିନିଷ ନାହିଁ, କେବଳ ସଙ୍ଗର ଆସିବ, ଆଉ ସଙ୍ଗର ହେଲେ ତାର ସେତିକି ଶୁଦ୍ଧତା ବା ତାର ସେତିକି ଗ୍ରହଣ କରିବାର ଶକ୍ତି ଥିବା ଦରକାର। ବହିର୍ମୁଖୀ ହେଇଥିଲେ ସେ କ'ଣ ହବ, ବହିର୍ମୁଖୀ ଶିଷ୍ୟ ହେଲେ ସେ କ'ଣ ହବ, ବହିର ତା ଶିକ୍ଷା ତାର ତ ବିଚାରଧାରାଟା ବହିର୍ମୁଖ ରହିଲା, ସେ ଅନ୍ତର୍ମୁଖୀ ଶିଷ୍ୟ ନୁହେଁ। ଗୁରୁ ଯାହା କହିବେ କରନ୍ତୁ, ଗୁରୁ ତାର ମାଳି ଜପ କରିବେ, କ'ଣ କରୁଛନ୍ତି କରନ୍ତୁ, ମୋର ଖାଇ ପିଇକି ବଞ୍ଚିବାର ଅଛି, ଗୁରୁ ତା ରାସ୍ତା ରୁହନ୍ତୁ, ଚେଲା ତାର ଚେଲା ରାସ୍ତା ରହିଲେ, ପ୍ରଭୁଙ୍କୁ ପାଇବା ରାସ୍ତାଟା ଅଲଗା। ଗୋ ବ୍ୟାକ୍ ବ୍ୟାକ୍ ଟୁ ଗଡ୍ ହେଡ୍, ପ୍ରଭୁ ସବୁବେଳେ ସବୁ ଏତେ ବଡ ଇନଷ୍ଟିଚ୍ୟୁସନ୍ ତିଆରି କରିଛନ୍ତି, କିନ୍ତୁ ଲକ୍ଷ୍ୟଟାକୁ ସବୁବେଳେ ଗୋଟେ ଜାଗାରେ ରଖିଛି, ସବୁଟାକୁ ନନସେନ୍ସ ଡେଟ୍ କହିଛନ୍ତି, ସେ ପ୍ରବଚନ ମାନେ ହିଁ ନନସେନ୍ସ ସବୁ ଜିନିଷ ବାହାରକୁ, କାହିଁ ଏଇଟା କିଛି ମୂଲ୍ୟ ହିଁ ନାହିଁ ଆମ ଦୃଷ୍ଟିରେ, ଜଗତ ଦୃଷ୍ଟିରେ ବହୁତ ମହାନ, ଜଗତ ଦୃଷ୍ଟିରେ ଜଗତର ପ୍ରତ୍ୟେକ କାର୍ଯ୍ୟ ମହାନ, କିନ୍ତୁ ପରମାର୍ଥ ଦୃଷ୍ଟିରେ ଆମ ପାଇଁ କିଛି ଏଇଟା ମୂଲ୍ୟ ନାହିଁ, କାରଣ ଜଗତ ଦିନ ଆମେ ଛାଡ଼ିବାକୁ ପଡିବ। ଏତେ ଗୋଟେ ମୂଲ୍ୟବାନ ଜିନିଷରେ କ'ଣ ଲାଭ ମିଳିଲା ମତେ କୁହ, କିଏ ଅଟଳ ବିହାରୀ ବାଜପେୟୀ ଚାଲିଗଲାଣି ନା କ'ଣ, ଚାଲିଗଲେ ସେ ଗୋଟେ ବ୍ରହ୍ମଚାରୀ ଥିଲା, ସେ ଗୋଟେ ବାହାରିଥିଲା ନା କ'ଣ, ଦେଖ ତା ବାଜପେୟୀ ଯେତେବେଳେ ନ୍ୟାସନାଲ ହାଇୱେ କରୁଥିଲା, ମୋର ମନେ ଅଛି ବୃନ୍ଦାବନ ଆମେ ଯାଉଥିଲୁ, ସବୁ ବଡ଼ ବଡ଼ ପୋଷ୍ଟର ଲାଗିଥିଲା, ସେ ଚାଲିଗଲା ନା ନାହିଁ, ଗଲା ସରିଗଲା, ଦିନ ପ୍ରଧାନମନ୍ତ୍ରୀ ଥିଲେ କି, ଏଇଭଳିଆ ଆମେ ଜଗତରେ ସାଧୁ ହେଇଛେ, ସନ୍ତ ହେଇଛେ, କେତେ ବଡ଼ ବଡ଼ ନେତା ହୁଅନ୍ତୁ, ଆରେ ସମସ୍ତଙ୍କୁ ଯିବାକୁ ପଡିବ ନା, ମହାନତା ଆମ ଜଗତର, ଏ ଜଗତର ମହାନତାର କିଛି ଇତିହାସ ରହିବନି, କୌଣସି ମହାନତାର ଇତିହାସ ରହିବନି, ଏସବୁ ଦିନ ପୁରୁଣା ହେଇଯିବ, ସବୁ ପୁରୁଣା ବ୍ୟାକ୍ ହିଷ୍ଟ୍ରି ପଳେଇବ। ସେଦିନ କିଏ ଗୋଟେ ଫ୍ଲାଟ ଆଣିଦେବ ନା ଜୟଧ୍ୱନି ଦେଇଦେବ, ତାଙ୍କର ଗୋଟେ ଜୟନ୍ତୀ ଅଛି କହିଦେବେ, ତାପରେ ଦୀପଦ କହିଦେବେ, ତାପରେ ଗଲା, ତୁମେ କୁଆଡେ ସେ ଇତିହାସର ପୃଷ୍ଠା ଲୁଚିଯିବ, ଏ ଜଗତ ଏମିତି ତିଆରି କରାଯାଇଛି, କାଳ ସବୁ କ୍ଷୟ କରିଦେବ ନା, କିନ୍ତୁ କେବଳ ଗୋଟିଏ ଜିନିଷ ରହେ ଯୋଉଟା କାଳର ଶକ୍ତି ନାହିଁ, କାଳର ଶକ୍ତି ଦୁଇଟା ଉପରେ ପ୍ରଭାବ ନାହିଁ, ଗୋଟେ କର୍ମଫଳ କାଳ ଖାଇପାରିବନି ତାକୁ, ଆଉ ଗୋଟେ ଭକ୍ତି। କର୍ମଫଳ ଉପରେ କ'ଣ କାଳର, ତୁମେ ଯାହା କର୍ମ କରୁଛ ତୁମ କାଳ ସେ ପୁଣି ସେ ହିସାବରେ ତୁମେ ଜନ୍ମ ନବ ନା, ଆଉ ତୁମ ସ୍ୱରୂପ ଖାଇଗଲା ବେଳେ କ'ଣ କର୍ମଫଳ ଖାଇଯିବ, ହବନି। ପ୍ରଭୁପାଦ ସେ ଇଂଲିଶରେ ସେ କଥା କହୁଛନ୍ତି, ରାବିଡ୍ ପ୍ରିନ୍ସିପୁଲ କରନି, ରାବିଡ୍ କ'ଣ ଏ ଯୋଉ ଠେକୁଆ, ଠେକୁଆ କ'ଣ କରେ, ବାଘ ଆସିବ ଆଖି ବୁଝି ପକେଇବ ନା କ'ଣ, ଶିଆଳ କି ଭାଲୁ ଆଇଲେ ତାକୁ ଖାଇବା ନେଇକି ଆଖି ବୁଝି ପକେଇବ, କାହିଁକି ବୁଝେ, ଡର ଲାଗୁଛି ନା, ଆଖି ବୁଝିଦେଲେ ମତେ ଭଲ ଦେଖିପାରିବ, ମତେ ଖାଇବେ, ଓଡ଼ିଆରେ କୁହନ୍ତିନି, ଓଡ଼ିଆରେ ସେଇଟା କୁହନ୍ତି, ବିରାଡ଼ି ଆଖି ଆଖି ବୁଝି ବୁଝି କ୍ଷୀର ଖାଉଛି, ବିରାଡ଼ି କ'ଣ ଭାବେ, ସେ ଆଖିଟା ଖୋଲିଲେ ମାଲିକାଳ ଆସିବ, ଆଖି ବୁଝିଦେଲେ ମୁଁ ଦେଖିପାରୁନି ସେ ମୁଁ ଦେଖିପାରୁନି, ସେ ଜାଣିନି ପିଠିରେ ଗୋଟେ ଢୋକିଟି ପାହାର ବସିବ, ଏକବାର କମରୁ ଛୋଟ ପଛ ଗୁଡ଼ ଘୁଷାରିବ, ଏ ତୁ ଆଖି ବୁଦ୍ଧି ଦେଲା ପରେ କଣ ମାଲିକ ଦେଖୁନି? ସେଭଳିଆ ତୁମେ ଯାହା କର୍ମ କରିଦଉଛ କଣ କାଳ ଦେଖୁନି? କାଳ ଦବ ଗୋଟେ ପାହାରା, କାଳ ବା କର୍ମ ଖାଇପାରୁନି, ଶରୀର ସ୍ଥାନାନ୍ତରିତ, ଶରୀର ନଷ୍ଟ ହେଇଗଲେ ମନବୁଦ୍ଧି ଅହଙ୍କାର ନେଇକି ଜୀବାତ୍ମା ଯେଉଁ ଶରୀର ବସୁଛି କାଳ ସେଠି ବି କାମ କରୁଛି କର୍ମ ଫଳଟା, ଆଉ ଭକ୍ତି ଖାଇପାରିବେନି, ଆମେ ସବୁ ଜିନିଷ ଖାଇଦେବ କାଳ। ସେଥିପାଇଁ ଆମର ମହାନତା କିଛି ନାହିଁ ଭଗବାନ। ସେଥିପାଇଁ ସର୍ବଧର୍ମାନ ପରିତ୍ୟଜ କହିଲେ ନା, ସର୍ବଧର୍ମାନ ଅଧର୍ମାନ କହିଲେ କି ଥୋଡି ଅଧର୍ମାନ କହିଲେ ଭଗବାନ, ଅଧର୍ମକୁ ଛାଡ ମାଛ ମାଂସ ପିଆଜ ଭଗବାନ କହିନାହାନ୍ତି ଭଗବାନ। ହେଟା କହିବେ କାହିଁ? ହେଟା ତା ପଶୁ ଆହାର, ଆଉ ସେ ଲୋକ ଲୋକଟା କୁହନ୍ତିନି କୋଉଠି ଭଗବାନ କହିଛନ୍ତି ଆମିଷ ଛାଡ଼ିଆନି, କୁହନାହାନ୍ତି ନା ଆମିଷ କୋଉଠି, ସେ କୋଉଠି ପିଆଜ ରସୁଣ କଥା କହିବେ ଭଗବାନ? ହେଟା କାହିଁ କହିବେ ଭଗବାନ? ହେଟା ଜାଣନ୍ତିନି, ହେଟା ତ ହେଟା ଅସୁର ବି, ହେଟା ଅସୁର ଶ୍ରେଣୀ ନୁହଁ। ଭଗବାନ ଗୀତା କଣ ପଢୁଛନ୍ତି କହୁଛନ୍ତି ଅସୁର ମାନଙ୍କ ପାଇଁ, ସେଟା କାହିଁ କହିଯାଉଛି? ଭଗବାନ ସର୍ବଧର୍ମାନ ପରିତ୍ୟଜ, ତୁମେ ଯେଉଁଟାକୁ ଧର୍ମ ବୋଲି ଭାବୁଛ ଜଗତରେ, ଭଗବାନଙ୍କର ଶରଣ ବିନା ଯାହାକୁ ଧର୍ମ ବୋଲି ଭାବୁଛ ତାକୁ ସବୁ ଛାଡ଼। ପରିତ୍ୟଜ ପରି ଉପସର୍ଗ ଲାଗୁଛି, କିଦୃଶ ତ୍ୟାଜ୍ୟ ପରି ପୂର୍ଣ୍ଣ ଭାବରେ ସବୁ ସୁନ୍ଦର ଭାବରେ ତ୍ୟାଗ କର, ତ୍ୟାଗ କରିବି ଚିନ୍ତା କରୁନି। ଏଠି ଛାଡ଼ିଦେଲି ମୋ ସ୍ତ୍ରୀଟାକୁ, ଛାଡ଼ିଦେଇ ପଳେଇଲି, ମୋ ବାପାକୁ ଛାଡ଼ିଦେଇ ଆଇଲି, ମୋ ଦୋଷ ଲାଗିବନି? ସେ ପଚାରନ୍ତି ଯେମିତି, ଆଜ୍ଞା ମୁଁ ପଳେଇଲେ ଗୋଟିଏ ପୁଅ ଥିଲି, ଛାଡ଼ିଦେଲେ ଛାଡ଼ିଦେଲେ ସୁନ୍ଦର ଭାବରେ ତ୍ୟାଗ କରିବ, ଗୋଇଠା ମାରିକି ଆସିବ। ଅଲଗା କର୍ତ୍ତବ୍ୟ ତୁମର ବୋଧ ଅଛି ମାନେ କୃଷ୍ଣ ଉପରେ ବିଶ୍ୱାସ ନାହିଁ, ଏଇଟା ମୋର ଡ୍ୟୁଟି ରହିଗଲା ଆଉ, ମୋ ବାପା ଅସୁବିଧା ରହିଗଲେ, ମାର ଅସୁବିଧା ହେଲା, ମୋର ଅସୁବିଧା ହେଲା, ଟିକେ ଅନାଦି ଜନ୍ମରୁ ତୁମ ଅସୁବିଧା କଥା କିଏ ବୁଝିଛି? ତୁମ ବାପା ବୁଝିଛି? ତୁମ ଆଖିର ଲୋକ କିଏ ବୁଝିଛି? ଆମର ଏଇ ଫିଲୋସଫି ଏଇଟା କହିଲେ ସମାଜର ଲୋକ ତୁମକୁ, ସେ ତ ସେ ସ୍ତର ନାହାନ୍ତି ନା, ସେ ସାମାଜିକ ପ୍ରାଣୀ ଭାବରେ ସମାଜରେ ବଞ୍ଚିବା ପାଇଁ ତାଙ୍କର ହଉଛି ଇଚ୍ଛା, ସେ କେବଳ ବଞ୍ଚିବେ କର୍ମକାଣ୍ଡ କରି ଖାଇବିକି ରହିବେ, ସେ କଣ କୃଷ୍ଣ ପାଖକୁ ଯିବାକୁ ଇଚ୍ଛା କରୁଛନ୍ତି କି? ଆମେ ଭଗବାନ ପାଇଁ ଯିବା ପାଇଁ ଚାହୁଁଛେ, ଆମ ଭଗବାନ ପାଇଁ ଯିବା ପାଇଁ ହେଲେ ଆମ ଷ୍ଟାଣ୍ଡାର୍ଡ ଆଜ୍ଞା ସର୍ବଧର୍ମାନ ପରିତ୍ୟଜ। ଆଉ ଧର୍ମ କିଛି ନାହିଁ, କେବଳ ଗୋଟିଏ ଧର୍ମ, କଣ ଧର୍ମ? ମୋର ମନାଭବ ମତ ଭକ୍ତ, ବାସ ତାଙ୍କୁ ହିଁ ଚିନ୍ତା କରିବା, ତାଙ୍କର ଭୋଜନ କରିବା, ତାଙ୍କର ସେବା କରିବା। ଆଉ ହଜାରେ କଥାରେ ମୁଣ୍ଡ ପୁରେଇକି ତୁମେ କଣ ଭଗବାନଙ୍କୁ ଭକ୍ତି କରିବ? ତୁମ ମୁଣ୍ଡ ତ ହଜାରଟେ ପଶୁଛି, ସେଇଟା ଭଜନ ହବନି, ସେଇଟା ସକାମ ଭୋଜନ, ସେଥିରେ ବ୍ୟବସାୟ ବୁଦ୍ଧି ହବନି। କାଟିଦେଲେ ଚକ୍ରପଦା ଏଇ ତାପରେ ଗୋଟେ ଶ୍ଳୋକରେ କହିଦେଲେ ଆଉ, ହନ୍ତ ହନ୍ତ କିଂ ବକ୍ତବ୍ୟମ୍, ଚକ୍ରପଦ କହିଲେ ହାଏ ହାଏ କଣ କହିବା, ନିଷ୍କାମସ୍ୟ ନିର୍ଗୁଣସ୍ୟ ଭକ୍ତିଯୋଗସ୍ୟ ମହାତ୍ମ୍ୟମ୍ ଯସ୍ୟ ଆରମ୍ଭ ମାତ୍ରେଣ ଅପି ନାଶ ପ୍ରତ୍ୟବାୟ ନସୁହୁ। ଧୀରେ ଶବ୍ଦ, କେତେ ଗୋଟେ ଗୋଟେ ଶବ୍ଦ ଧରିବାକୁ ପଡିବ, ହନ୍ତ କିଂ ବକ୍ତବ୍ୟମ୍, ହାଏ କଣ କହିବା, ନିଷ୍କାମସ୍ୟ ନିର୍ଗୁଣସ୍ୟ ଭକ୍ତିଯୋଗସ୍ୟ, ଭକ୍ତିଯୋଗର ବିଶେଷଣ କଣ କଣ ରହିଲା, ନିଷ୍କାମ ନିର୍ଗୁଣ, ସିଏ ସେତିକି ନହେଲେ ହେଇପାରିବନି, ନିର୍ଗୁଣ ହେବାକୁ ପଡିବ, ନିଷ୍କାମ ହେବାକୁ ପଡିବ, ତାହେଲେ କଣ ହବ, ମହାତ୍ମ୍ୟମ୍ ଯସ୍ୟ, ଯାହାର ମହାତ୍ମ୍ୟ ହଉଛି ଆରମ୍ଭ ମାତ୍ରେଣ ଅପି ନାଶ ପ୍ରତ୍ୟବାୟ ନସୁ, ଆରମ୍ଭ କରିବା ମାତ୍ରେ ପାପ ରହିବନି। ପାପ ବୃଦ୍ଧିଟା କାହିଁକି ରହୁଛି? ଜଣେ କହୁଛନ୍ତି ମୁଁ ଏତେ ଦିନ ଭଜନ କଲି, ମୋର କାହିଁ ସେ ଖରାପ ଚିନ୍ତା ଆସୁଛି, ଖରାପ ଭାବନା ଆସୁଛି, ଏଇଟା କାହିଁ ଆସୁଛି? ଆରେ ତୁମେ ନିଷ୍କାମ ସ୍ତରକୁ ଯାଇପାରୁନ, ଆଉ ଭକ୍ତ ମାଳିକରେ ଜପ କଲେ କଣ, ସେ ସେ ପୁଣି ଖରାପ ଯୋଉଟା ସବୁ କାମ କରୁଥିବ ସେଟା କରିବ, ଇଏ କିଛି ତୁମେ ଟିକା ଟିପଣ ପଡ଼ୁନ ମାନେ ତୁମର ଏଗୁଡ଼ାକ ପ୍ରବଦ ସବୁ ରଚନା କରିଛନ୍ତି। ଦେଖୁନ ପ୍ରଥମେ ଏଇଟା ଦେଖିବ, ପ୍ରବଦ ରଚନା କରିଛନ୍ତି, ବେଦର କର୍ମକାଣ୍ଡ ବିଭାଗରେ ଯେଉଁ ବ୍ରତ ବିଧାନ ଯଜ୍ଞାନୁଷ୍ଠାନ ବର୍ଣ୍ଣନା କରାଯାଇଛି ତାହା ମାନବ ମାନଙ୍କର ଆତ୍ମାନୁଭୂତି ଦିଗରେ କ୍ରମ ଉନ୍ନତି ନିମିତ୍ତ ଉଦ୍ଦିଷ୍ଟ। ଏଠି କେଉଁ ଲେଖାଯାଇ ମୁଁ ପଢ଼ୁଥିଲି, କଣ ପ୍ରଥମ ଆଲୋଚନା କରୁଥିଲେ, ନିଷ୍କାମ ଭକ୍ତି ଯୋଗ ଅଛି, କେଉଁଠି କହିବେ ନିଷ୍କାମ କଥା ବି ପ୍ରବୋଧ କହିଛନ୍ତି, କହିଛନ୍ତି ଯେଉଁମାନଙ୍କର କୃଷ୍ଣଙ୍କ ସହିତ, ତେଣୁ ଆତ୍ମାନୁଭୂତି ଲାଭର ଅର୍ଥ ହେଲା କୃଷ୍ଣଙ୍କୁ ଜାଣିବା ଓ ତାଙ୍କ ସହିତ ଆମର ଶାଶ୍ୱତ ସମ୍ବନ୍ଧ ଅଛି ତାହା ଜାଣିବା। ଜୀବମାନଙ୍କର କୃଷ୍ଣଙ୍କ ସହିତ ସମ୍ବନ୍ଧ ଅଛି ତାହା ମଧ୍ୟ ଭଗବତ ଗୀତାରେ ପଞ୍ଚଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଜୀବଗଣ କୃଷ୍ଣଙ୍କର ଅଂଶ ବିଶେଷ। ତେଣୁ ବ୍ୟକ୍ତି ନିଜ ହୃଦୟରେ ଥିବା ସୁପ୍ତ କୃଷ୍ଣ ଚେତନାର ଉତ୍ଥାନ କରାଇବା ବୈଦିକ ଜ୍ଞାନର ସର୍ବୋଚ୍ଚ ଶୁଦ୍ଧ ସତ୍ତ୍ୱ ଶୁଦ୍ଧ ସ୍ତର ଅଟେ। କର୍ମକାଣ୍ଡରେ ବିଭିନ୍ନ ସେକ୍ସନ୍ ରହିଛି, କିନ୍ତୁ ଶୁଦ୍ଧ ସ୍ତରଟା ହେଉଛି କ'ଣ, ଆମର ସୁପ୍ତ କୃଷ୍ଣ ଚେତନାକୁ ଜାଗ୍ରତ କରେ, ସେଥିପାଇଁ ନିଷ୍କାମ ସ୍ତରକୁ ଯିବାକୁ ପଡ଼ିବ। ଜଣେ ଭଜନ କଲା ପରେ ତାର ମନ ଭିତରେ ସେଇ ପାପ ଚିନ୍ତା ରହୁଛି, ସେଇ ଆସକ୍ତି ଭୌତିକ ଆସକ୍ତି ରହୁଛି, ସେଇ ପାପ ବୁଦ୍ଧି ଆସୁଛି, ଏଇଟା କାହିଁ ଏଇ ବିଷୟରେ କାହିଁ ରହୁଛି, ତାହେଲେ ସେ ନିର୍ଗୁଣ ସ୍ତରକୁ ଯାଇ ପାପ ଗୁଡା ପାପ ପଟିନି ଆଉ
ସେ ବେଳେ ପ୍ରଶ୍ନ କରନ୍ତି ନା ପାପଡ଼ା କେମିତି କଟିବ, ଏଇଟା ସିଧା କହିଦେଲେ ନିର୍ଗୁଣସ୍ୟ ନିଷ୍କାମସ୍ୟ ଭକ୍ତି ଯୋଗସ୍ୟ ମହାତ୍ମ୍ୟମ୍। ଭକ୍ତି ଯୋଗର ବିଶେଷଣ ହେଲା ନିର୍ଗୁଣ ଆଉ ନିଷ୍କାମ, ତାର ମହାତ୍ମ୍ୟ କଣ, ଯସ୍ୟେବ ଯସ୍ୟ ଏବ ନିଶ୍ଚିତ ଭାବରେ, ଯାହା ଆରମ୍ଭ ମାତ୍ର ନେବ, ଯାହା ଆରମ୍ଭ କରିବା ମାତ୍ରେ ପ୍ରତ୍ୟବାୟ ନ ପାପ ହୁଏନି, ପାପ କିଛି ହବ। ସ୍ୱଳ୍ପ ମାତ୍ର ଅପି କୃତାର୍ଥ ଇତି, ସ୍ୱଳ୍ପ କଲେ ବି କୃତାର୍ଥ ହେଇଯିବ, ନିର୍ଗୁଣ ଆଉ ନିଷ୍କାମ। ଏତେ ଜଣ ପ୍ରଶ୍ନ କରିବ, ଏତେ ଦିନ ଜପ କଲେ ଭଜନ, ଆରେ ନିଷ୍କାମ ହେଇପାରୁନା ଆଉ, ତୁମର କାମନାଟା ଅନ୍ତର ଭିତରୁ ଜାଗ୍ରତ, ଡିଜାୟାରଟା ଷ୍ଟ୍ରଙ୍ଗ ହେଇକି ରହିଛି, ତୁମେ କଣଟା ପାଇବ, ତମ ମନଟା ତ ଗୋଟେ ଜାଗାରେ ରହିଛି ଗୋଟେ କାମନା ପାଇଁ, ତେଣୁ କାମନା ପାଇଁ ଯେତେବେଳେ ମନ ରହିଲା, ମନ କୋଉଠୁ ରହିଲା, ସେଇଠି ଷ୍ଟକ୍ଅପ୍ ହେଇକି ରହିଗଲା। ଆଉ ଯାହା ତୁମେ କରୁଛ ସେ ସବୁ ଖାଲି ଟାଣି ହେଇକି ସେ ଯିବା କଥା, ଟାଣି ହେଇକି ଯିବା କଥା, ଗୋଟେ କାମ କରିବାର ଇଚ୍ଛା ନାହିଁ, ଜଣକୁ ନେଇ କାମରେ ଲଗେଇବ, ସେ ଗୋଟେ ଓଡ଼ିଆରେ ନା ଠେଲି ବେଲି ହେଇ କାମ କରିବା କଥା, ତାର ତ ମନଟା ନାହିଁ, ସେ ଗୋଟେ ମିସ୍ତ୍ରୀ ଦେଖିବ ତୁମେ ଜବରଦସ୍ତି କରି ତାକୁ ଧରି ଆସିବ, ତାର କାମ କରିବାକୁ ହେଇଥିନି ଇଚ୍ଛା ନାହିଁ, କ'ଣ କରିବ, 200 ଜୁଡ଼ିଆ ଜାଗାରେ ସେମାନେ କେତେବେଳେ ଯୋଡ଼ିବ, 50 ଯୋଡ଼ିଥିବ, ବଙ୍କା ହଉଥିବ, ମସଲା ଖସି ହଉଥିବ, ତାର କରିବାକୁ ଇଚ୍ଛା ନାହିଁ ନା, ମନଟା ସେଭଳିଆ, ମନଟା ତ ଗୋଟେ କାମନା ଜିନିଷକୁ ଚିନ୍ତା କରିଦେଇ ତାର ମନ ଭିତରେ ପୁରେଇକି ରଖିଛି, ମୋର ଏଇଟା ଦରକାର, ସେତେବେଳେ ସେ ଅଭାବଟା ତାର ପୂର୍ଣ୍ଣ ହେଇପାରୁନି, ସେ ଜପ ଭଜନ ଯାହା କରୁଛି କୋଉଥିପାଇଁ, ତାକୁ କୋଚି କୋଉଠି ସୁଖ ଦେବ କି ଦେଇପାରିବ, ଆଉ ନିର୍ଗୁଣ ହେଇପାରୁନି, ନିଷ୍କାମ ହେଇପାରୁନି, ସେଥିପାଇଁ ତାର ପୂର୍ବ ଅଭ୍ୟାସ ବି ଯିବ ନାହିଁ। ନିଷ୍କାମ ସ୍ତରକୁ ତୁମେ ନଗଲା ମାନେ ତୁମେ ହଇରାଣରେ ପଡ଼ିବ, ଆଉ କୃଷ୍ଣ ଉପରେ ଡିପେଣ୍ଡ ହେବାକୁ ପଡ଼ିବ, ତୁମେ ତୁମ କାମନା ଗୁଡ଼ା ରହୁଛି, କାମନା ରହିଲା ମାନେ ତୁମେ ସୁଖ ପାଇପାରିବନି କିଛି, ଆଉ ଏଗୁଡ଼ା ରହିବ ପାପ ବି କରିବ। ସେ କହିଲେ ସ୍ୱଳ୍ପ ମାତ୍ର ଅପି କୃତାର୍ଥା ଇତି ଏକାଦଶ ବି ଉଦ୍ଧବାୟ ଅପି ବକ୍ଷତେ, ସାଙ୍ଗେ ସାଙ୍ଗେ ଏକାଦଶ କନ୍ଧକୁ ନେଇ ଚାଲିଗଲେ ଚକ୍ରବାଦ। ଏକାଦଶ କନ୍ଧରେ ଭଗବାନ ଉଦ୍ଧବକୁ ବି କହିଛନ୍ତି ନିର୍ଗୁଣ ନିଷ୍କାମ ଭକ୍ତି ଯୋଗ ସ୍ୱଳ୍ପ ମାତ୍ରରେ କଲେ କୃତାର୍ଥ ଜଣେ ହେଇଯିବ, ଆଉ ଆରମ୍ଭ ମାତ୍ରରେ ପାପ ନାହିଁ। ନ ହ୍ୟଙ୍ଗୋ ଉପକ୍ରମେ ଧ୍ୱଂସ ତଦ୍ଧର୍ମସ୍ୟ ଉଦ୍ଧବ ଅଣୁ ଅପି, ହେ ଉଦ୍ଧବ ଅଣୁ ଅପି, ସାଙ୍ଗେ ଏକାଦଶ କନ୍ଧରେ ଲଗେଇଦେଲେ ଉଦ୍ଧବ ଅଣୁ ମଧ୍ୟ, ଅଣୁ ପରିମାଣରେ କିଏ ଏଇ ଯେଉଁ ଧର୍ମକୁ ପାଳନ କରେ ଧ୍ୱଂସ ହୁଏ ନା। ଏଇ ଗୀତାରେ କଣ ରହିଲା ନା ବିକ୍ରମ ନା ସ୍ୱସ୍ତି, ଏ ଶ୍ଳୋକ ଏକାଦଶ କନ୍ଧରେ ଭଗବାନ ବି କହିଛନ୍ତି ଉଦ୍ଧବଙ୍କୁ, ନହ୍ୟପି ଅଙ୍ଗୋ ଅଙ୍ଗ ବୋଲି ଡାକିଲେ ଶିଷ୍ୟକୁ ଡାକନ୍ତି, ଉପକ୍ରମେ ଧ୍ୱଂସ ତଦ୍ଧର୍ମସ୍ୟ ଉଦ୍ଧବ ଉଦ୍ଧବ ଅଣୁ ଅପି, ଉଦ୍ଧବ ଏ ଧର୍ମ ଅଣୁ ପରିମାଣରେ ଅଳ୍ପ ବି କଲେ, ଜଣେ ତୁଳସୀରେ ଜଳ ଦଉଛି, ଭଗବାନଙ୍କୁ ପ୍ରଣାମ କରୁଛି, ହରିନାମ ମହାମନ୍ତ୍ର କରୁଛି, ମହାପ୍ରସାଦ ସେବନ, ଏତେ ବଡ ବଡ କାମ ସଂସାରରେ ମାନେ ମୁନି ଋଷି ମାନେ ଦେବତା ମାନେ ପାଉନାହାନ୍ତି, କି ଜଣେ ଜଣେ କହୁଛି ମୋର କିଛି ହଉନି, ତା ମାନେ କଣ, ତା କାମନାଟା ଏତେ ବଳବତ୍ତର ହେଇକି ରହିଛି, ସେ ଏତେ ଗୁଣଯୁକ୍ତ ହେଇକି ରହିଛି, ତାର ଆଇଡିଆଟା ଟୋଟାଲ ଭକ୍ତି ଆଡକୁ କିଛି ଘୁରୁନି, ସେଟା ବଡ ବୋଲି ଭାବିଛି, ମୋର ଏଇଟା ହେଇପାରେ ହେଲେ ମୋର ଯାଇ ଯାହା ହବ, ତା ମନଟା ସେଇ ଷ୍ଟକ୍ଅପ୍ ହେଇକି ରହିବା। ଆମର ସ୍ଥିତି ଆଉ ଆମର ଲକ୍ଷ୍ୟଟା ଆଉ କିଛି ନୁହେଁ, ଆମର ଲକ୍ଷ୍ୟଟା ହଉଛି କେବଳ ଏ ଜଗତରେ ସବୁଠୁ ବଡ ଜିନିଷ ହେଲା କେମିତି ଆମର କାମନା ପାଇଁ ସ୍ୱର ମିଳିଛି, ନିଷ୍କାମ କେମିତି ହବା, ନିଷ୍କାମ ମାନେ କଣ, କୌଣସି କାମନା ନୁହେଁ, ନିଷ୍କାମ ଶବ୍ଦର ଅର୍ଥ କଣ, କାମନାରୁ ମୁକ୍ତ, କାମନାରୁ ମୁକ୍ତ ଜୀବ ହେଇପାରିବ ନାହିଁ, ଆମର କାମନା ହଉଛି କୃଷ୍ଣଙ୍କୁ ସୁଖ ଦେବା, ଗୁରୁକୃଷ୍ଣଙ୍କୁ ସୁଖ ଦେବା, ଏଇଟା ବଢିବା ଦରକାର, ଆଉ କିଛି ନୁହେଁ। ହରିନାମ କରିବାର କଣ ଆଉ ତାତ୍ପର୍ଯ୍ୟ, ସେବା କରିବାର କଣ ତାତ୍ପର୍ଯ୍ୟ, ଦିନକୁ ଦିନ କାରଣ ମୋ ଶରୀର ତ ଦିନକୁ ଦିନ ନଷ୍ଟ ହେଇକା ଯାଉଛି, କୃଷ୍ଣ ପ୍ରାପ୍ତିର ଲାଳସା, କୃଷ୍ଣଙ୍କୁ ସୁଖ ଦେବାର ଲାଳସା ଆମର କେତେ ବଢୁଛି, ଏଇଟା ହଉଛି ଆମର ମେଜରିଂ ସ୍କେଲ। କେତେ ଦିନ ତୁମେ ଭଜନ କଲ, କେତେ ଦିନ ମଠବାସ କଲ, କେତେବେଳେ ତୁମେ ଦୀକ୍ଷା ନେଇଛ, କଣ କରିଛ, ଦ୍ୟାଟ୍ ଇଜ୍ ନଟ୍ ସୋ ଇମ୍ପୋର୍ଟାଣ୍ଟ, ତୁମେ କେତେ ଦିନ ଭଜନ କରିଛ ତାର ପରିଣାମ ହେଉଛି ତୁମର କେତେ କୃଷ୍ଣ କଥା ଆସୁଛି, କୃଷ୍ଣ ଚିନ୍ତା ଆସୁଛି, କୃଷ୍ଣଙ୍କୁ ସୁଖ ଦେବା ପାଇଁ ତୁମ ଅନ୍ତର କେତେ ବ୍ୟାକୁଳ ହେଉଛି, ଆଉ ପାଇବାର ଲାଳସା କୃଷ୍ଣଙ୍କୁ, କୃଷ୍ଣ ପ୍ରାପ୍ତିର ଲାଳସା କେତେ ବଢୁଛି, ସେଟା ତୁମେ ନିଜେ ଜାଣିବ, ସେଟା ସାଧୁଠୁ ସାଧାରଣ ସାଧକ ସେ ନିଜେ ଜାଣିପାରିବ, କାହାର ଆମେ ସମସ୍ତେ ଗୁରୁ ଗୁରୁ ଗୋଟେ ମାଳ ଦଉଛନ୍, ସେ ମାଳରେ ସମସ୍ତେ ହରିନାମ କରୁଛନ୍ତି, କାହାର କେଉଁ ପ୍ରାପ୍ତିର ଲାଳସାଟା କଣ ବଢୁଛି, କାହାର ବିଶ୍ୱ ପ୍ରାପ୍ତିର ଲାଳସା ବଢୁଛି, କୃଷ୍ଣ ପ୍ରାପ୍ତିର ଲାଳସା ବଢୁଛି, ସେ ଜାଣିଥିବ। ଶ୍ରବଣ କୀର୍ତ୍ତନ ଏଥିପାଇଁ କରାଯାଏ, ନିଷ୍କାମ ହେବା ପାଇଁ, ନିର୍ଗୁଣ ସ୍ଥିତିକୁ ଯିବା ପାଇଁ, ନହେଲେ ତ ହେଇପାରିବନି, ତୁମେ ସେ ପାପ ଗୁଡ଼ା କରିବ, ପାପ ରହିବ, ପାପ ବୃତ୍ତି ଆସିବ, ସେଥିପାଇଁ କହିଲେ ପ୍ରତ୍ୟବାୟ ନ ପିସ୍ୟୁ ଆରମ୍ଭ ମାତ୍ର ଏଣୁ ପାପ କରିବାର ବୃତ୍ତିଟା ଚାଲିଯାଏ, ପାପ କରିବାର ବୃତ୍ତି କେଉଁଠି ଆସିବ, ତମେ ନିଷ୍କାମ ତୁମେ ହେଇପାରୁନ, ନିର୍ଗୁଣ ହେଇପାରୁନ, ନିଷ୍କାମ ସ୍ତରକୁ ଆଟଲିଷ୍ଟ ଆସ। କିନ୍ତୁ ସକାମ ଭକ୍ତି ଯୋଗ ଅପି ବ୍ୟବସାୟତ୍ମିକ ବୁଦ୍ଧି ଶବ୍ଦ ନ ଉଚ୍ଚତେ, ବହୁତ ସାବଧାନ ରହିବା ଦରକାର। ସକାମ ଶବ୍ଦରେ ଯୋଉଠି ଲାଗୁଛି ସେଠି ବ୍ୟବସାୟତ୍ମିକ ବୁଦ୍ଧି ଲାଗିପାରିବନି, ସକାମ କେବେ ବ୍ୟବସାୟତ୍ମିକ ବୁଦ୍ଧି ହେଇପାରିବ, ତାର ବୁଦ୍ଧି କେବେ ସ୍ଥିର ନୁହେଁ, ତାର କାମନାଟା ଅଛି ଆଉ ନ ଉଚ୍ଚତେ। ସ୍ପଷ୍ଟ କରିଦେଉଛନ୍ତି ସେ, କାହିଁକି କିଏ ଲଗେଇଦେବ ନା ମୋର ବ୍ୟବସାୟତ୍ମିକ ବୁଦ୍ଧି, ବ୍ୟବସାୟତ୍ମିକ ବୁଦ୍ଧି ତ ବୁଦ୍ଧିଟା କୋଉଠି କାମନାଟା ଅଛି ମନା କରିଦେବେ। କିନ୍ତୁ ସକାମ ଭକ୍ତି ଯୋଗ ଅପି, ସକାମ ଭକ୍ତି ଯୋଗ ମଧ୍ୟ ବ୍ୟବସାୟତ୍ମିକ ବୁଦ୍ଧି ଶବ୍ଦ ନ ଉଚ୍ଚତେ ଇତି ଦୃଷ୍ଟାନ୍ତ ନା ସାଧୟତି, ଗୋଟେ ଦୃଷ୍ଟାନ୍ତ ଦ୍ୱାରା ବୁଝାଉଛନ୍ତି। କେବେ ଏମିତି ଭାବିବା ଉଚିତ ନୁହେଁ ଯେ ସକାମ ଭକ୍ତି ଯୋଗ ଭକ୍ତି ଯୋଗ ଏ ବ୍ୟବସାୟତ୍ମିକ ଶବ୍ଦ ସେଠି ଲାଗିପାରିବ, ତା ଅର୍ଥ ସେଠିକି ରେଫର କରୁନାହିଁ, କେବଳ ନିଷ୍କାମ ଭକ୍ତିକୁ ହିଁ ରେଫର କରୁଛି। କେଉଁଟା ବ୍ୟବସାୟତ୍ମିକ ବୁଦ୍ଧିରେ, ବ୍ୟବସାୟତ୍ମିକ ବୁଦ୍ଧିରେ କେହି କରୁନନ୍ଦନ ଯୋଉଟା କହିଥିଲେ ସେ ଶବ୍ଦଟାକୁ ଏତେମାନେ ଲଗେଇ ଲଗେଇ ଆସୁଛନ୍ତି। ସେ ଗୋଟିଏ ଜିନିଷ କ୍ଲାରିଫାଏ କରୁଛନ୍ତି ଅର୍ଜୁନ, ତୋ ବୁଦ୍ଧିରେ ସ୍ଥିର ଅଛି, ତା ପ୍ରମାଣଟା କଣ ସେ ଦଉଛନ୍ତି। ଏ ଶ୍ଳୋକକୁ କହିଲା
ଯାବନାର୍ଥମ ଉଦପାନେ ସର୍ବତଃ ସମ୍ପୃତୋ ଦକେଇ ତାବାନ ସର୍ବେଷୁ ବେଦେଷୁ ବ୍ରାହ୍ମଣସ୍ୟ ବିଜାନତଃ। ଅନୁବାଦ, କ୍ଷୁଦ୍ର ପୁଷ୍କରିଣୀରେ ଯେଉଁ ଉଦ୍ଦେଶ୍ୟ ସାଧିତ ହୁଏ ତାହା ସଙ୍ଗେ ସଙ୍ଗେ ଏକ ବିରାଟ ଜଳ ଭଣ୍ଡାରରେ ସାଧିତ ହୋଇପାରେ। ଠିକ ସେହିପରି ବେଦପାଠର କ'ଣ ଉଦ୍ଦେଶ୍ୟ ଏହା ଯେ ଜାଣିଛି ତାଦ୍ୱାରା ବେଦପାଠର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରେ। ତେଣୁ ବେଦକୁ କର୍ମକାଣ୍ଡ ସକାମ କର୍ମ, ବେଦଟା ସକାମ ତ୍ରିଗୁଣ ବିଷୟ ବେଦ ଯେଉଁ ପୂର୍ବରୁ କହିଲେ ସେଟା ହେଲା ତ୍ରିଗୁଣରୁ ଉର୍ଦ୍ଧ୍ୱରେ ହେଉଛି ଭକ୍ତି, ଏଟା ତ୍ରିଗୁଣ ଭିତରେ। ତେଣୁ ତ୍ରିଗୁଣ ଭିତରେ ଆମର ରହିଲେ ସକାମରେ ରହିବା, ତ୍ରିଗୁଣ ଭିତରେ ଯେଉଁ ଧର୍ମ ଗୁଡ଼ା ରହିଲା ସେଟା ସର୍ବଧର୍ମ ପ୍ରତି ଯେଉଁ କେଉଁଠି ହେଲା ସେ କଥା କହୁଛନ୍ତି ପ୍ରଭୁପାଦ। ଏଠି ଗୋଟିଏ 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 ପଏଣ୍ଟକୁ ସବୁ ବ୍ୟାଖ୍ୟା କରିକରି ଆଣିଛନ୍ତି, ଆଣିକି ଶେଷରେ ଗୋଟେ ସୁନ୍ଦର କଥା ରଖିଛନ୍ତି। ବ୍ୟକ୍ତି ଯେତେବେଳେ ଶେଷ ନା ଉପର ଅଛି, ବ୍ୟକ୍ତି ଯେତେବେଳେ କର୍ମକାଣ୍ଡ ବିଭାଗ ପ୍ରତି ଆକୃଷ୍ଟ ନ ହୋଇ ବେଦର ଆକୃଷ୍ଟ ନ ହୋଇ ବେଦର ପ୍ରକୃତ ଉଦ୍ଦେଶ୍ୟ କ'ଣ ବୁଝିବା, ତେଣୁ ବ୍ୟକ୍ତିକୁ କେବଳ ବେଦର କର୍ମକାଣ୍ଡ ବିଭାଗ ପ୍ରତି ଆକୃଷ୍ଟ ନ ହୋଇ ବେଦର ପ୍ରକୃତ ଉଦ୍ଦେଶ୍ୟ କ'ଣ ବୁଝିବାକୁ ପଡ଼ିବ। କର୍ମକାଣ୍ଡ ଗୁଡ଼ା ବହୁତ ଭର୍ତ୍ତି ହେଇଛି, ଏ ଯେଉଁ ପୂଜା ସେବା ଆମେ ସବୁ ଯାଉଛୁ ଏଇ ଶ୍ରୀକ୍ଷେତ୍ର ଯେଉଁଟା ଆମେ ସବୁ ବୁଲିକି ଦେଖୁ, ଏଦିନ ଏ ପୂଜା, ଏଦିନ ସେ ପୂଜା, ଏଦିନ ଏ ଦେବ ଏ ଦେବତା ପୂଜା, ସେଦିନ ଏଇଠି ଜିନିଷ ପୂଜା କର। ଆରେ କର୍ମକାଣ୍ଡର ଉଦ୍ଦେଶ୍ୟଟା କ'ଣ? ଗଣେଶ ପୂଜା ଅଛନ୍ତି, ସରସ୍ୱତୀ ପୂଜା ଅଛନ୍ତି, ଏଇ ଯଜ୍ଞ ଅଛନ୍ତି, ସେ ଯଜ୍ଞ ଅଛନ୍ତି, ଏ ବ୍ରତ, ଏସବୁ କର୍ମକାଣ୍ଡ ବ୍ୟାସଙ୍କର ପୁରାଣରୁ ଆସିଛି ନା, ତା ଉଦ୍ଦେଶ୍ୟଟା କ'ଣ? ତା ଉଦ୍ଦେଶ୍ୟଟା ହଉଛି, କର୍ମକାଣ୍ଡର ସର୍ବୋଚ୍ଚ ଉଦ୍ଦେଶ୍ୟ ହଉଛି ଜୀବକୁ ନେଇ ଭକ୍ତି ସ୍ତରରେ ପହଞ୍ଚେଇବା, କର୍ମକାଣ୍ଡ ରହିବା ନୁହେଁ। ମୁଁ ମୋର ମାଙ୍କୁ ପୂଜା କରୁଛି କରିବି, ମୋର ଯଜ୍ଞ କରୁଛି ମୁଁ କରିବି, ତା ଉଦ୍ଦେଶ୍ୟ ସେୟା ନୁହେଁ। କର୍ମକାଣ୍ଡ କ'ଣ, କର୍ମକାଣ୍ଡ ସେକ୍ସନ୍ କ'ଣ ଚାହିଁବେ ଗୋଟେ ଜୀବଟାକୁ ନେଇକି ପୁଣି ଆଉ ଗୋଟେ ସ୍ୱର ଦେବେ? କର୍ମକାଣ୍ଡର ପ୍ରକୃତ ଉଦ୍ଦେଶ୍ୟ ହଉଛି, ବେଦର ପ୍ରକୃତ ଉଦ୍ଦେଶ୍ୟ ଜୀବକୁ ନେଇ କୃଷ୍ଣଙ୍କ ଚରଣ କମଳରେ ପହଞ୍ଚେଇବା। ଆଜି ଆଉ ମଧ୍ୟ ଉନ୍ନତ ଧରଣର ଇନ୍ଦ୍ରିୟ ସୁଖ ଭୋଗ କରିବା ନିମିତ୍ତ ସ୍ୱର୍ଗ ପ୍ରାପ୍ତି ଇଚ୍ଛା କରିବା ଉଚିତ ନୁହେଁ। କର୍ମକାଣ୍ଡ ଏଇଟା ଜିନିଷ ତୁମକୁ ଭଲ ଭୋଗ ଦବ ସବୁ, କର୍ମକାଣ୍ଡର ଉଦ୍ଦେଶ୍ୟ ସେୟା ନୁହେଁ। ଏଇ ଯେମିତି କର୍ମକାଣ୍ଡ ଲୋକମାନେ ଆସିଗଲା, ଏଇ ଆନ୍ଧ୍ରରେ ମୁଁ ଦେଖିଛି, ଆନ୍ଧ୍ରରେ ମୁଁ ଦେଖିଛି, ସେ ପ୍ରତିଦିନ ସକାଳୁ ଉଠିବେ, ସେ ଗୋଟେ କ'ଣ ପକେଇଦେବେ, କ'ଣ ଗୋଟେ ମୃଜ ଭଳିଆ ପକାନ୍ତି ନା କ'ଣ, ଗଞ୍ଜାମ ଗଞ୍ଜାମରେ ପକାନ୍ତି ବହୁତ, ସେ ପକେଇଦେବେ ଆଉ ଗୋଟେ କ'ଣ କଳସରେ ପାଣି ଟିକେ ରଖିଦେବେ, ଏ କ'ଣ ଏଇଟା ସବୁ କାହିଁ କରାହବ ନା, ସେ ଏଇଟା କଲେ ଏଇଟା ଭଲ ଘରକୁ ଆଉ ଲକ୍ଷ୍ମୀ ଆସିବ, ଟଙ୍କା ପଇସା ଆସିବ। କର୍ମକାଣ୍ଡର ଉଦ୍ଦେଶ୍ୟ ତ ଭୋଗ ନୁହେଁ, ତୁ ସ୍ୱର୍ଗ ଭୋଗ ଦେବା, ଏଇଠିକ ଭୋଗ ଦେବା, ବେଦର ଚରମ ଉଦ୍ଦେଶ୍ୟ ଏଇଟା ନୁହେଁ। ଯେଉଁମାନେ ଜ୍ଞାନ 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 ପ୍ରାପ୍ତ, ତାଙ୍କର ଉଦ୍ଦେଶ୍ୟ ଏଇଟା ହେଲା କେମିତି କୃଷ୍ଣଙ୍କର ଚରଣ ପ୍ରାପ୍ତି ହବ। ପ୍ରାୟତଃ ଡାଇରେକ୍ଟ ଇନଡାଇରେକ୍ଟଲି ପ୍ରାୟ ସବୁ କର୍ମକାଣ୍ଡ ସହିତ ଲିଙ୍କ ହେଇଗଲେଣି, ଆଉ ଏଇଟା କଲେ ଏଇ ଫଳ ମିଳିବ, ଯଜ୍ଞ କଲେ ଏଇଟା ମିଳିବ, ଏମିତି କଲେ ଏଠି ମିଳିବ, ଏଠି ଏତେବାର ସ୍ନାନ କରିଦେଲେ ଆମକୁ ଫଳ ମିଳିଯିବ, ଏ ଯେଉଁ ସବୁ ବୁଦ୍ଧି ଏଇଟା ସବୁ ଜାଇମା ପୁଷ୍ପିତା ବାଚା ପ୍ରପଦିତ ଅଭିପୋଷିତା ଅଭିପୋଷିତା ବୁଦ୍ଧି ସେଗୁଡ଼ାକ ସବୁ ଏସବୁ ପୁଷ୍ପିତା ବାଚା, ଏଥିରେ କିଛି ହବନି। ଆଜିକାଲି ଯୁଗରେ ସମସ୍ତ ବୈଦିକ ବିଧିବିଧାନ ତଥା ବ୍ରତବିଧି ଅନୁଷ୍ଠାନ ବିଧି ପାଳନ କରିବା ଏବଂ ଉପନିଷଦ ଆଦି ବେଦାନ୍ତ ଆଜି ସମସ୍ତ ନିର୍ଦ୍ଦେଶକୁ ଗ୍ରହଣ କରିବା ଏବଂ ସାଧାରଣ ବ୍ୟକ୍ତି ପାଖରେ ସମ୍ଭବପର ନୁହେଁ।
ଆଜିକାଲି ଯେଉଁ ବେଦ ବେଦ ବିଧାନ୍ତ ସବୁ ଏଗୁଡ଼ା କେବେ ପସିବୁଲ ହେଇପାରିବ ନାହିଁ। ଲୋକ ତ ରେଗୁଲେଟିଭ ଲାଇଫ ନାହିଁ, ଆଉ ଅର୍ଣ୍ଣଗତ ପ୍ରାଣ ସକାଳୁ ଉଠିଲେ ଦୌଡ଼ିବ, ତାର କୋଡ଼ିବ, ବିଜନେସ ଆଣିବି କରି ଖାଇବି, ସନ୍ଧ୍ୟା ବନ୍ଦନା, ବ୍ରାହ୍ମଣ ସନ୍ଧ୍ୟା ବନ୍ଦନା କରିପାରୁନଥିବ ଆଉ। ତ ସମୟ ଯାଇ ସେ ଅଫିସରେ ରହିଲାବେଳେ ସାତଟା ହେଲାଣି, ଆଉ ତାର ବ୍ରାହ୍ମଣ ହେଇଥିବ, ତାର ଅଫିସରେ କେଉଁ ସନ୍ଧ୍ୟା ବନ୍ଦନା କରୁଥିଲା, କୌଣସି ଠାକୁର ପୂଜା ସେ କରିବ କିଛି ନାହିଁ। ଆଉ ଏ ସାଧାରଣ ଲୋକ କ'ଣ ପୂଜା କରିବେ? ସେ ସ୍ତ୍ରୀ ଲୋକ କ'ଣ ଗୋଟେ ସଞ୍ଜ ଦେଉଥିଲେ, ସଞ୍ଜ ଦେଇକି ଟିକେ ଧୂପ ଟିକେ ଦିଅନ୍ତି, ଆଉ ସେତିକି ଟିକେ ସେତିକି ତ ଆଉ ସନ୍ଧ୍ୟା ଆଉ। ସକାଳେ ତାଙ୍କର କ'ଣ ଟିକେ ଉଠିଲେ, ଚା ପା ଖାଇ ସାରିଲେ, ସବୁ ସରିଲା, ଗାଧେ ଗୁଧି ସାରି କ'ଣ ଥିଲେ ସେଠି ପାଣି ଦେଇ ଠାକୁର ଟିକେ ଫୁଲ ଦେଇଦେବେ, ସରିଲା। ଆଉ ଭାବନ୍ତି ଆଉ କିଛି ବିଧିବିଧାନ ନାହିଁ, କଳିଯୁଗରେ ଏଇଟା ହେଇପାରିବ। ବେଦର ଉଦ୍ଦେଶ୍ୟ କାର୍ଯ୍ୟ କରିବାକୁ ହେଲେ ଖୁବ୍ ସମୟ, ଶକ୍ତି, ଜ୍ଞାନ ଓ ଅର୍ଥ ଦରକାର। ବେଦର ଯେଉଁ ଜିନିଷଟା କୁହାହେଇଛି, ଇଏ ଯେଉଁ ବଡ଼ ଯେଉଁ ଯଜ୍ଞ ସବୁ ଏତେ ଭଲ, ଇଏ ଯଜ୍ଞ ସେ ଯଜ୍ଞ ଏସବୁ ସବୁ କରାହଉଛି, ଏଗୁଡ଼ା ଆମକୁ ମୋତେ କିଛି ପାଞ୍ଚ ପଇସାରେ ଏସବୁ ଲାଗେ, କାରଣ ଏହାର ଏ ପ୍ରକୃତ ଉଦ୍ଦେଶ୍ୟ ହେଉଛି ଯଜ୍ଞ ପାଇଁ ଯାହା ସବୁ ଜିନିଷ ଦରକାର କଳିଯୁଗରେ କିଛି କିଛି ନାହିଁ। ତ ଘିଅ ତା ନାହିଁ ଆଉ ଯଜ୍ଞଟା କ'ଣଟା କରିବ, ଘିଅ ତା ନାହିଁ ଆଉ ଯଜ୍ଞ କ'ଣ କରିବ, ମନ୍ତ୍ର ଶୁଦ୍ଧତା ସବୁ ଯଜ୍ଞରେ ଯଜ୍ଞ ଦେବତାଙ୍କ ପ୍ରତି ପ୍ରୀତି, ଏଇ ତ ସବୁ ବହୁତ ବଡ଼ ଯଜ୍ଞ ଜିନିଷ ଆଉ। ଆଜି ତ ଆୟୋଜନ ଗୁଡ଼ା କଲେ କ'ଣଟା ହବ, ସେଦିନ ଆଗରେ ଚାଲିଲା ଓଡ଼ିଶାରେ ଖାଲି ଅଶ୍ୱମେଧ ଯଜ୍ଞ, ହଁ ବୋଲେ ତୁମ ଆଡ଼େ ହେଇଥିଲା ନା ନାହିଁ, ଘୋଡ଼ା ବାନ୍ଧିଦେଇକି ତାଙ୍କର କଲେଜ ଟଙ୍କା ଖାଲି ଅଶ୍ୱମେଧ ଯଜ୍ଞ ଚାଲିଲା, ବିଶ୍ୱଶାନ୍ତି ଯଜ୍ଞ ଚରେଇଲେ ଖାଲି ଯଜ୍ଞ, କ'ଣ ଯଜ୍ଞ କଳିଯୁଗରେ? କଳିଯୁଗରେ କେବଳ ଗୋଟିଏ, କାହିଁକି ଏବେ ଲେଖିଥିଲା ପ୍ରଭୁ ଆଦିଟା ସତ୍ୟ ହିଁ ଯଜ୍ଞ କ'ଣ ଲେଖି, ଯଜ୍ଞ ସରିବ ମାଡ଼ବଳ ଲାଗିବ, ଦୁଇଟା ମାଡ଼ବଳ, ଦୁଇଟା ମାଡ଼ବଳ ଯଜ୍ଞ ସରିବ ବୋଲେ କ'ଣ ଜାଣିଛ? ଯଜ୍ଞ କମିଟିରେ ଥିଲ କେବେ? ନା, ତୁମେ କ'ଣ କ'ଣ କିଛି ତ ଜାଣିନ ଆଉ ଜାଣିବ କ'ଣ, ଯଜ୍ଞ କମିଟି ରହିଲେ ଜାଣିବ, କମିଟି ଭିତରେ ମାଡ଼ପିଟ ଲାଗିବ ଟଙ୍କାକୁ ନେଇ, ଆଉ ନନାଙ୍କର ଲାଗିବ ମାଡ଼ପିଟ ଭାଗକୁ ନେଇ, କେଉଁ ଶାଢ଼ୀ କିଏ ନବ କ'ଣ କ'ଣ, ଯଜ୍ଞର ଫଳ ଏଇଟା ବିଶ୍ୱଶାନ୍ତି ହେଇଗଲା ଆଉ କ'ଣ, ବିଶ୍ୱଶାନ୍ତିରେ ନା ଇଏ ଇଏ ଶାନ୍ତି ନା ସିଏ ଶାନ୍ତି, ବିଶ୍ୱଶାନ୍ତି ସେଇଠୁ ବାହାରୁଛି। କଳିଯୁଗରେ ସବୁ ରିଜେକ୍ଟ, ଏ ଯଜ୍ଞ ଫଜ୍ଞ କିଛି ହବନି କଳିଯୁଗ। ଆଉ ଯଦି କରୁଛ ଯଜ୍ଞ ଭଲ, ବାୟୁମଣ୍ଡଳ ଶୁଦ୍ଧ ହବ, ଘୃତ ପାଇଲ ଭଲ, ଶୁଦ୍ଧ ବ୍ରାହ୍ମଣରେ ଯଜ୍ଞ କରିବ, କିନ୍ତୁ ନାମ ସଂକୀର୍ତ୍ତନ ଯେତେ ରହେ, ନାମ ନହେଲେ କୌଣସି ଯଜ୍ଞ ସଫଳ ହବନି କଳିଯୁଗ। ନାମ ଯଜ୍ଞ ସହିତ ଯଜ୍ଞ ମନା କରାଯିବ, ଯଜ୍ଞ କଲେ ଘୃତ ଦେବତାମାନେ ପ୍ରାପ୍ତ ହେବେ, କିନ୍ତୁ ତୁମର ମନ୍ତ୍ର ଏ ଯଜ୍ଞ କରୁଥିବ ପାନ ଗୁଡ଼ା ପାଠରେ ପୁରିଥିବେ, ସେ ଗୋଟେ ଲାଗିଥିଲା ଗୋଟେ ଭକ୍ତ, ସେ ତା କୋଉ ମନ୍ଦିର ମନ୍ଦିର ତାର ନାମ ତା ମନ୍ଦିର ପ୍ରତିଷ୍ଠା କରିଥିଲେ, ବୁଝିଲି ଥାଏ ସେଠି ବାଲେଶ୍ୱରରେ ନା କ'ଣ ମାଆଙ୍କର ମନ୍ଦିର, ମୋତେ କହିଲେ ଟିକେ ଆସିବ ବୁଲିକି ଯିବ, ମୋର କ'ଣ ଆଉ ମୁଁ କ'ଣ ଦେଖିଲି କୋଉ ମା ଇଏ କ'ଣ ପୂଜା କରୁଛି, ତାର ଭକ୍ତି ଅଛି, ସେ ବୁଢ଼ାର ଭକ୍ତି ଅଛି, ତାର ଦେବକୁ ପୂଜା କରେ, ଦେବାଦେବୀ ତାକୁ ଦର୍ଶନ ଦିଅନ୍ତି, ସେଠି ମୁଁ ବସିଲି ସେ ଯଜ୍ଞ କରିବେ ମନ୍ମା ମନ୍ଦିର, ଚା ପି ଦେଇକି ସେଇଠି ସେ ଆସନ ବସି ଚା ପି ଦେଇକି ମୁଁ ବୁଝିଦେଲି ଆରମ୍ଭ ହେଲା ଯଜ୍ଞ। ଇଏ କ'ଣ ଏସବୁ ଲୋକମାନଙ୍କର ତ ସବୁ ସଂସ୍କାର ବଦଳି ଗଲାଣି, ସେମାନେ ଭଗବାନ ଏଇଟା ଜାଣିଛନ୍ତି, ନାମ ପ୍ରଭୁଙ୍କୁ ଆଣିଛନ୍ତି, ଶୁଦ୍ଧତା ଦରକାର ଅଛି। ଆଡ଼େ ସେ କଥା କହିଲେ ବେଦର ଉଦ୍ଦେଶ୍ୟ କାର୍ଯ୍ୟକାରୀ କରିବାକୁ ହେଲେ ଖୁବ୍ ସମୟ, ଅଧିକା ସମୟ ଦରକାର, ଶକ୍ତି, ଜ୍ଞାନ ଓ ଅର୍ଥ ଦରକାର, ଏ ଯୁଗରେ ଏହା ସମ୍ଭବପର ନୁହେଁ। ପତିତ ପାବନ ଗୌର ହରି ବା ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା ପ୍ରଦର୍ଶିତ ପନ୍ଥା ଅର୍ଥାତ୍ ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନ ଦ୍ୱାରା ବେଦର ସମସ୍ତ ଉଦ୍ଦେଶ୍ୟ ସାଧିତ ହୋଇପାରେ। ପ୍ରସିଦ୍ଧ ବୈଦିକ ପଣ୍ଡିତ ପ୍ରକାଶାନନ୍ଦ ସରସ୍ୱତୀ ଯେତେବେଳେ ଚୈତନ୍ୟ ମହାପ୍ରଭୁ ପ୍ରଶ୍ନ କଲେ ସେ କାହିଁକି ବେଦାନ୍ତ ପାଠ ନ କରି ଏକ ପାଗଳଙ୍କ ଭଳି କେବଳ ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନ କରୁଛନ୍ତି, ସେତେବେଳେ ସେ ଚୈତନ୍ୟ ମହାପ୍ରଭୁ ଉତ୍ତର ଦେଲେ ଯେ ତାଙ୍କ ଗୁରୁ ତାଙ୍କୁ ଏକ ମୂର୍ଖ ବୋଲି କହିଲେ ଏବଂ ତାଙ୍କୁ ଉପଦେଶ ଦେଲେ କେବଳ ଭଗବାନଙ୍କର ଶ୍ରୀକୃଷ୍ଣଙ୍କର ଦିବ୍ୟ ନାମଙ୍କର ଏବଂ ତାହିଁ କଲେ ଏବଂ ଏକ ପାଗଳାମୀ ଭଳି ଭାବାବିଷ୍ଟ ହୋଇ ପଡ଼ିଲେ। ଏ ଯୁଗରେ ଅଧିକାଂଶ ଲୋକ ମୂର୍ଖ ଏବଂ ବେଦାନ୍ତ ଦର୍ଶନ ବୁଝିବା ସେମାନଙ୍କ ପାଇଁ ଯଥେଷ୍ଟ ଜ୍ଞାନ ନାହିଁ। ଗୀତାଟା ବୁଝିପାରୁନାହାନ୍ତି, ବେଦାନ୍ତ ଦର୍ଶନ କ'ଣ ବୁଝିବେ? ସଂସ୍କୃତ ଶବ୍ଦ ବୁଝିପାରିବେନି ଆଉ, ସଂସ୍କୃତ ଯେଉଁ ଶବ୍ଦ ଗୁଡ଼ିକ ଏଇଟା ତ କିଏ ସଂସ୍କୃତ ପାଠ ଆଜି କ'ଣ ଅଛି ଟୁଲ୍ ଫୁଲ୍ ଗୁଡ଼ା ଯେଉଁ ଅଛି ତାକୁ ସେ କ'ଣ ପଢ଼ୁଥିବେ କିଏ ଜାଣିଥିବେ? ଲୋକ ବେଦାନ୍ତ ପଢ଼ିପାରିବେନି, କ'ଣ ସେ ଟୀକା ଟିପ୍ପଣୀ ସବୁ କ'ଣ ପଢ଼ିବେ? ସେ ବୁଝିପାରିବେ, ଅଧିକାଂଶ ଲୋକ ମୂର୍ଖ ଏବଂ ବେଦାନ୍ତ ଦର୍ଶନ ବୁଝିବା ନିମିତ୍ତ ଇ ଯଥେଷ୍ଟ ଜ୍ଞାନ ନାହିଁ। ମୂର୍ଖ ଏଥିପାଇଁ କହିଯାଉଛି ସେମାନେ ବହୁତ ପଢ଼ିଛନ୍ତି, ସେଇଟା ଭୌତିକ ଜ୍ଞାନ, ଆଧ୍ୟାତ୍ମିକ। ମୁଁ ହେଉଛି ଆତ୍ମା, ମୋର ମୃତ୍ୟୁ ନିଶ୍ଚିତ ହବ, ଶରୀରର ମୃତ୍ୟୁ ହବ, ଆତ୍ମାର ମୃତ୍ୟୁ ନାହିଁ, ଏତିକି ସେ ବୁଝିନାହାନ୍ତି। ଆଉ କ'ଣ ମୂର୍ଖ ନୁହେଁ? କ'ଣ ଶରୀର ଆତ୍ମାର କ'ଣ ପାର୍ଥକ୍ୟ ସେ ଆଣନ୍ତିନି,
ଶରୀର ସୁଖରେ ଆତ୍ମା ସୁଖୀ ହେଇପାରିବ ନାହିଁ, ଏତିକି ଜାଣନ୍ତିନି। ଭଲ ଘର କଲେ, ଭଲ ଗାଡି କଲେ, ବିବାହ ହେଲେ, ତୁ ଯାହା ଜଗତର କଲେ କାହା ପାଇଁ କରୁଛ? ଆତ୍ମା ପାଇଁ କରୁଛ କି ଶରୀର ପାଇଁ କରୁଛ? ତୁ ଶରୀର ପାଇଁ ଯାହା ବ୍ୟବସ୍ଥା କରେ କେବେ ସୁଖୀ ହେଇପାରିବୁନି, ଏତିକି ତ ଜ୍ଞାନ ଜାଣିନ। ଆଉ ୟୁନିଭର୍ସିଟି ପଢିକି କଣ ନା କଣଟା? ସମସ୍ତ ମୂର୍ଖ ଏପୂର୍ବତା କହୁଛ। ଏବଂ ବେଦାନ୍ତ ଦର୍ଶନ ବୁଝିବା ନିମନ୍ତେ ସେମାନଙ୍କ ଯଥେଷ୍ଟ ଜ୍ଞାନ ନାହିଁ। ଯଦି ତୁମେ ନିରପରାଧ ଭାବରେ ଭଗବାନଙ୍କ ଦେଖ କେତେ ଜିଷ୍ଟ କଥା, ସବୁ ଘୁରେଇ ଘୁରେଇ ଆଣିକି ସେଠି ଛାଡ଼ି ଦେଉଛନ୍ତି, ସେ ଭଗବାନଙ୍କ ଲୋକ ନା। ଯଦି ତୁମେ ନିରପରାଧ ଭାବରେ ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନ କରିବ, ତାହେଲେ ବେଦାନ୍ତ ଦର୍ଶନର ସର୍ବୋଚ୍ଚ ଉଦ୍ଦେଶ୍ୟ ଶାନ୍ତ ହବ। କାରଣ ବେଦାନ୍ତ ଦର୍ଶନ ସର୍ବୋଚ୍ଚ ଉଦ୍ଦେଶ୍ୟ ହେଲା ଭକ୍ତି ଭାବ। ନିରପରାଧ ନାମ କଲେ ସେ ନାମ ସେଟା ପାଇଛି। ବୈଦିକ ଜ୍ଞାନର ଶେଷ କଥା ହେଉଛି ବେଦାନ୍ତ, ଏବଂ ବେଦାନ୍ତ ଦର୍ଶନର ପ୍ରଣେତା ତଥା ଜ୍ଞାତା ହେଉଛି ଭଗବାନ ଶ୍ରୀକୃଷ୍ଣ। ଏବଂ ଯେଉଁ ମହାତ୍ମା ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନରେ ଆନନ୍ଦ ଅନୁଭବ କରୁଛନ୍ତି, ସେହି ସର୍ବଶ୍ରେଷ୍ଠ ବେଦାନ୍ତବାଦୀ ଅଟନ୍ତି। ଏହା ହେଉଛି ସମସ୍ତ ବେଦପାଠର ରହସ୍ୟ ବା ଅନ୍ତିମ ଉଦ୍ଦେଶ୍ୟ। ଯେତେ ବେଦ ପଢ ଯାହା କର, ତା ଅନ୍ତିମ ଉଦ୍ଦେଶ୍ୟ ହେଲା ଭଗବାନଙ୍କର ନାମରେ ପ୍ରୀତି ଆସିବା, ରୁଚି ଆସିବା। ନାମଟା ତ ଆନନ୍ଦ ଲାଗିଲା ଗୋଟେ ଜୀବନରୁ, ଏଇ ସଂସାରରୁ ବାହାରିବାର, ଯାହାକୁ ନାମଟା ଭଲ ଲାଗୁନି ସିଏ ଆଉ ହୁଏ। ଆଉ ନାମଟା ଭଲ ଲାଗୁଛି କ'ଣ, ଏଇ ଯୋଉ କ'ଣ ଭଲ ଲାଗୁଛି କୀର୍ତ୍ତନର ବାଜୁଛି କ'ଣ ଟ୍ୟୁନ୍, ସେଠି ସେଟା ଭଲ ଲାଗୁଛି ନା। ଆଉ ବାଦ୍ୟଟା ବାଜିଲା ବେଳକୁ, ଢୁଣ୍ଡ ବାଜିଲା ଗୋଡ଼ ଟିକେ ଉଠୁଛି, ଜପଟା ଭଲ ଲାଗୁଛି, ଜପଟେ କ'ଣ ଭଲ ଲାଗୁଛି ନାମ କରିବାକୁ, ବୁଝ ଭଳିଆ ନାମଟା ଭଲ ଲାଗିବ। ନାମଟା ଯେତେବେଳେ ଆନନ୍ଦ ଲାଗିବ, ଦିବ୍ୟ ଆନନ୍ଦ ଲାଗିବ, ସେତେବେଳେ ସଂସାର ବାହାରିବାର ସମୟ ଆସିଗଲା ଆମର। ଜଣେ ଭକ୍ତ ଜାଣିଦେବ ମୁଁ ଏ ଜଗତ ଛାଡ଼ିବି କି ନାହିଁ, ତ ବୋଧେ ନାମ ରୁଚି ଲାଗିବ, କଥା ରୁଚି ଲାଗିବ, ଆଉ ଜଗତ ସବୁ ଜିନିଷ ବିରକ୍ତି ଭଳିଆ ଲାଗିବ, ବିଷ ଭଳିଆ ଲାଗିବ, ସେତେବେଳେ ତାର ଆସିବାର ସମୟ। ଆଉ ସର୍ବୋଚ୍ଚ ଜିନିଷଟା ଆଉ ସେଟା ଲେଖିଲେ ଏ ଶ୍ଳୋକକୁ ଟିକା କଲେ ଚକ୍ରପାତ, ଉଦପାନେଷୁ କୂପେଷୁ ଯାବାନାର୍ଥ ଇତି, ଉଦପାନାର୍ଥ କୂପ, କଶ୍ଚିତ କୂପେ ଶୌଚ କର୍ମାର୍ଥମ, କଶ୍ଚିତ ଦନ୍ତ ଧାବନାର୍ଥମ, କଶ୍ଚିତ ବସ୍ତ୍ରଧାବନାଦ୍ୟର୍ଥମ, କଶ୍ଚିତ କେଶ ମାର୍ଜନାର୍ଥମ, କଶ୍ଚିତ ସ୍ନାନାର୍ଥମ, କଶ୍ଚିତ ପାନାର୍ଥମ, ପାନାର୍ଥକ ସ୍ନାନାର୍ଥକ ଇତି ଏବ ସର୍ବତ୍ର ସବେଦେଶୁ ଉଦପାନେଷୁ ଯାବାନାର୍ଥେ ଯାବନ୍ତି ପ୍ରୟୋଜନ ପ୍ରୟୋଜନୀୟ ଇତି ଅର୍ଥ ସେ କହିଲେ ନା, ଯାବାନାର୍ଥ ଉଦପାନେ ସେ ଶ୍ଳୋକ ସେ ଅର୍ଥ କରୁଛନ୍ତି। ଦେଖ ଭଗବାନଙ୍କ ଚରଣ କମଳକୁ ଚାଲିଗଲେ ସବୁ ଜିନିଷ ମିଳିଯିବ, ତାକୁ ଛାଡ଼ିକି ବେଦରେ ଆମେ ଯୋଉ କର୍ମକାଣ୍ଡରେ ଗୋଟିଏ 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 ଲକ୍ଷ୍ମୀ ପୂଜା କଲେ କଣ ହବ କହିଲେ, ହଁ ସେଇଟା ଜାଣିଥିବ, ଗଣେଶ ପୂଜା କଲେ, ଗଣେଶ ପୂଜା କଲେ ବିଘ୍ନ କୁହନ୍ତିନି, ବିଘ୍ନ ନଷ୍ଟ ହୁଏ, ବିଘ୍ନ ଗଣେଶ ବିଘ୍ନ ଦୂର କରିବେ, ସରସ୍ୱତୀ ପୂଜା କଲେ ବିଦ୍ୟା ଆସିବ, ଗୋଟିଏ ଦେବତା ଗୋଟିଏ ଜିନିଷ ଦେବେ, ସରସ୍ୱତୀ ପୂଜା କଲେ ବିଦ୍ୟା ଦେବେ, ଗଣେଶ ପୂଜା କଲେ ବିଦ୍ୟା ଦେବେ, ସେ ବିଘ୍ନ ଦେବେ, ତାଙ୍କର ଡିପାର୍ଟମେଣ୍ଟଟା ତାଙ୍କର ଗୋଟେ ଗୋଟେ ଡିପାର୍ଟମେଣ୍ଟ। ଆଉ ଲକ୍ଷ୍ମୀ ପୂଜା କଲେ ଧନ ମିଳିବ, ଶିବଙ୍କୁ ପୂଜା କଲେ, ଯେତେ ଦେବାଦେବୀ ଅଛନ୍ତି ସମସ୍ତଙ୍କ ଗୋଟିଏ ଗୋଟିଏ ସେ ସବୁ ଉଦାହରଣ ଦଉଛନ୍ତି, କଶ୍ଚିତ କୂପେ ଦନ୍ତ ଧାବନାର୍ଥମ, କଶ୍ଚିତ କୂପେ ବସ୍ତ୍ର ଧାବନାର୍ଥମ। ଗୋଟେ କୂଅକୁ ଯିବ, ଯଦି ବହୁତ କୂଅ କଲ ତୁମ ଘରେ ଗୋଟେ, ସେ ତ ସୁନ୍ଦର ଉଦାହରଣ ବୁଝାଉଛନ୍ତି, ତୁମର ବାଡ଼ି ପଟରେ ଗୋଟେ କୂଅ କରିଦେବ, ମୁଁ ଗୋଟେ କରେ ଦାନ୍ତ ଘଷିବି, ସେ କୂଅରୁ ପାଣି କାଢ଼ି ଦାନ୍ତ ଘଷିବ ସେଥିରେ, ତାପରେ କ'ଣ କରିବ, ଗୋଟେ ବସ୍ତ୍ର ଧୋଇବି ଏ କୂଅରୁ, ଆଉ ଗୋଟେ କୂଅକୁ ଯିବ କ'ଣ କହିଥିଲେ ଗାଧୋଇବି, ତୁମେ ଏଭଳିଆ 10 କୂପ କରିବ, ଆଉ ଗୋଟିଏ ସ୍ଥାନରୁ ଗୋଟିଏ ସ୍ଥାନକୁ ବୁଲିବ, କି ତୁମକୁ ଗୋଟିଏ ଜାଗା ଦରକାର ଯେଉଁଠି ସବୁ ଗାଧୁଆ ହେଇଯିବ, ଦାନ୍ତ ଘଷା ହେଇଯିବ, ଲୁଗା ଧୁଆ ହେଇଯିବ, ସେଟା ଗୋଟିଏ ଜାଗା ଦରକାର। ତାର ଉଦାହରଣଟାକୁ ସେ ସେମିତି ଦେଉଛନ୍ତି, ଇତି ସର୍ବତ୍ର ବେଦେଶୁ ଉଦପାନେଶୁ ଯାବାନାର୍ଥ ଯାବନ୍ତି ପ୍ରୟୋଜନ ଇତି ଅର୍ଥ। ଏଇଟା କହିଦେଇ ସାଙ୍ଗେ ସାଙ୍ଗେ କହିଦେଲେ, ସବୁ ବେଦରେ କର୍ମକାଣ୍ଡ ଦେଇଛି ନା, ଏଇଟା ଏହା କଲେ ଏ ଫଳ ପାଇବ, ଏଠି କଲେ ଏ ଫଳ ପାଇବ, ଏଠି କଲେ ଏହା ଫଳ ପାଇବ, ସବୁ ରହିଛି ନା। କିଏ ଗୋଟେ କୋଉଠି କାହା ଗୋଟେ ଦେଖିଛି ସେମିତି, କୋଉଠି କେଉଁ କାହାକୁ ଦେଖୁଥିଲି, ତାକୁ ମୁଁ ତାକୁ ଦେଖିଲା ପରେ ଏଇଟା ଗୋଟେ କାହିଁକି ମାରୁଛି, ସେ ଗୋଟେ କ'ଣ ସିନ୍ଦୁର ତା ଅରୁଆ ଚାଉଳ ମୁଣ୍ଡରେ ଲଗେଇବ, ମୁଁ ଭାବେ ଦେଖିଲି ସେ ଲୋକଙ୍କୁ ହଳଦୀ ଲାଗିଥିବ, ସିନ୍ଦୁର ଲାଗିଥିବ, ଅରୁଆ ଚାଉଳ ତ ମୁଣ୍ଡରେ ଲଗାଲେ, ଉତ୍ତର ଭାରତ ବେଶୀ ତାଙ୍କର 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 ଗୋଟେ କ'ଣ ଅଛି ତାଙ୍କର ସେମିତି, ସେ କୋଉ ପୂଜା କରିବେ, ହଁ ଧନ ମିଳିବ,
ବେଦରେ କେତେ କ'ଣ ସନ୍ତାନ ପାଇବା ପାଇଁ କ'ଣ କରିବାକୁ ପଡିବ, ପୁଅ ପାଇଲେ ପୁଅ ପାଇବା ପାଇଁ କ'ଣ ଯଜ୍ଞ କରିବାକୁ ପଡିବ, ବୁଝିପାରୁଛ କି ନାହିଁ, ବିଘ୍ନ ବିଘ୍ନ ଜନ କ'ଣ ଧନ ପାଇବା ପାଇଁ କ'ଣ କରିବାକୁ ପଡିବ, ଘରେ ବାସ୍ତୁ ହେଉଛି ଏଇଟା ଅସୁବିଧା ହେଉଛି କ'ଣ ହେବାକୁ ପଡିବ, ସବୁ ସେ କୁଅ କେତେ କୁଅ ଖୋଳିବ, ଖୋଳ କୁଅ ଖୋଳିବା କାମ ଇଏ, ଗାଧୋଇବ ଲୁଗା ଧୋଇବ ବାସନ ମାଜିବ ଯାହା କରିବ ଗୋଟେ ଗୋଟେ କୁଅ ଖୋଳିବ, ସେ ଜୀବର କାମନା ଅନନ୍ତ, ତାହେଲେ ସେଠି ବେଦକୁ ଫଲୋ କରିବ ତାହେଲେ ତାର କ'ଣ ହବ ଅବସ୍ଥା, ସେ ଖାଲି ସେ କର୍ମକାଣ୍ଡରେ ତା ଦିନଟା ଚାଲିଯିବ। ଦେହ ଖରାପ ହେଲେ କ'ଣ କରିବ, କ'ଣ କରନ୍ତି ଦେହ ଖରାପ ହେଲେ ରୋଗୀମାନେ କ'ଣ କରିବେ, ସୂର୍ଯ୍ୟ ଜଳ ଦିଅନ୍ତିନି, ଗାଧୋଇ ପଡ଼ି ସୂର୍ଯ୍ୟ ଜଳ ଦେବେ, ତାର କୋଉ ରୋଗ କେତେ କ'ଣ କରିବ, ସେ କହିଲେ ସମ୍ପ୍ରବତେ ହେ ମହାଜଳାଶୟ ସରୋବର ଅପି ତାମାନେ ଅର୍ଥମ ତସ୍ମିନ ଏକସ୍ମିନ ଏବ ଶୌଚ ଆଦି କର୍ମ ସିଦ୍ଧି। ଗୋଟେ ମହାସରୋବରକୁ ପଳେଇଗଲେ, ଏଠି କୂଅରେ ଅଳ୍ପ ପାଣି, ଆଉ ସେଠି ଦାନ୍ତ ଧୋଇଲ, ଲୁଗା ସଫା କଲ, ଗାଧେଇଲ, କେଶ ମାର୍ଜନ କଲ, ସେ ଗୋଟେ ଉଦାହରଣ ଦେଉଛନ୍ତି, ଯେମିତିକା ତୁମେ ଗୋଟେ ମହାସରୋବରକୁ ପଳେଇଗଲ, ସରୋବର ପଳେଇଲେ କ'ଣ ବଡ ସରୋବର, ସେଠି ସବୁ କାମ କଲ, ଜଳଟା ଦୂଷିତ ହବନି, ପୋଖରୀ ପାଣି ଦେଖ ଗାଁ ଗହଳି ଯୋଉ ବଡ ଗଭୀର ପୋଖରୀ ଥିଲା, ସେଠି ସବୁ ନା ଲୋକ ଶୌଚ ହଉଥିଲେ, ଶୌଚ ବି ହୁଅନ୍ତି, ଶୌଚ ବି ହୁଅନ୍ତି, ଲୁଗା ବି ଧୁଅନ୍ତି, ସବୁ କରନ୍ତି, ସେ ପାଣି କିଛି ହୁଏନି, କାହିଁକି ନା ମତ୍ସ୍ୟମାନେ ରହିଲେ, ଗଭୀର ଜଳ, ସୂର୍ଯ୍ୟକିରଣ ପଡୁଛି, ସେ କଥା ସେ ଲେଖୁଛନ୍ତି। ସେଭଳିଆ ବେଦର କର୍ମକାଣ୍ଡରେ ଯେତେ ଜୀବ ଗୁଡାଙ୍କୁ ଏ ସକାମ ଭକ୍ତିଟା କ'ଣ ବୁଦ୍ଧି ନୁହେଁ, ନିଷ୍କାମ ବୁଦ୍ଧି ନୁହେଁ, ସେଇଟା ଦେଖାଉଛନ୍ତି, ସକାମ ବୁଦ୍ଧିରେ ଏଇଭଳିଆ ବିଭିନ୍ନ ବିଭିନ୍ନ ସବୁ ବେଦର ଯୋଉ ଜିନିଷ ଦିଆଯାଇଛି ଏ ବିଭିନ୍ନ କୂଅ ଭଳିଆ କୂପ ଭଳିଆ, ଆଉ ଭଗବାନଙ୍କ ଚରଣ କ'ଣ, ଭଗବାନଙ୍କର ଉପାସନା ଗୋଟେ ମହାସରୋବର, ଏଇଟା ପ୍ରମାଣ ନେଇକି ଏକାଦ ସ୍କନ୍ଦ ପ୍ରଥମ ସ୍କନ୍ଦ ଦ୍ୱିତୀୟ ସ୍କନ୍ଦ ଯୋଡ଼ିବ, କାମ ସର୍ବକାମ ବା ମୁଖ୍ୟ କାମ ଉଦାହରଣ ଦେଇ ତିବ୍ରାୟଣ ଭକ୍ତି ଯୋଉ ଜ୍ଞାନ ଜଗନ୍ତ ପୁରୁଷ ଫଳ ଯାହା ଅଛି ସବୁ ଭଗବାନଙ୍କ କଥା ମିଳିଛି, ଏମିତି ନା ଯେ ଭଗବାନ ଘର ଭଗବାନଙ୍କ ଭକ୍ତ ସବୁ ଦରିଦ୍ର, ଭଗବାନ ଯୋଉ ଯେତେ ସଂସାର ବଡ ଧନୀ ସବୁ ଭଗବାନଙ୍କର ଭକ୍ତ, ବିଷ୍ଣୁଙ୍କର ଭକ୍ତ ସବୁଠୁ ବଡ ଧନୀ ନା, ଧ୍ରୁବ ପ୍ରହ୍ଲାଦ ସବୁ ଭଗବାନଙ୍କର ଭକ୍ତ ନା, ଆଉ ଅଲଗା ଯୋଉ ଦେବାଦେବୀଙ୍କର ଭକ୍ତର କିଛି ସ୍ଥାୟିତ୍ୱ ଅଛି, ଆଜି ଥିବେ କାଲି, ଆଜି ଯେ ରାଜେନ୍ଦ୍ର ସେ ନା କାଲି ସେ ଭିକାରୀ, ଆଜି ରାଜା ଇନ୍ଦ୍ର ହେଇଥିବେ ସେ କାଲି ଭିକାରୀ ହେଇଛୁ, କୃଷ୍ଣ ଭକ୍ତ ସେ ଆଉ ସେ ତାକୁ ଭଗବାନ ଦେଇଛନ୍ତି, ଆଉ ସେ କଣ କର୍ମ ଭଳ ରୋଜଗାର କରି କୋଉଠୁ ପୁଣ୍ୟ କରିପାରିଛି ନା, ପୁଣ୍ୟ ସରିଗଲେ ତ ଧନ ପଳେଇବ, ପୁଣ୍ୟର ଯୋଉ ଧନଟା ପାଇଥିବ ସେଟା ପୁଣ୍ୟ ସରିଗଲେ ତ ସରିଗଲା, ଏଟା ତ ଭଗବାନ ଦେଇଛନ୍ତି ସରିବ ଯେମିତି ତାଙ୍କ ସେବା ପାଇଁ ଦେଇଛନ୍ତି। କିଞ୍ଚ ତତ୍ତତ୍ କୂପେଷୁ ପୃଥକ୍ ପୃଥକ୍ ପରିଭ୍ରମଣ ପରିଭ୍ରମଣ ସମେଣ ସରୋବର ତୁ ତଙ୍ଗ ବିନେଇବ, ଉଦାହରଣ ଦେଲେ କୂପ ଆଉ ସରୋବର ଭିତରେ କ'ଣ ପାର୍ଥକ୍ୟ, ଖାଲି ବୁଲିବ ଏ କୂଅରୁ ସେ କୂଅ ସେ କୂଅରୁ ସେ କୂଅ, ବୁଲି ବୁଲି କ'ଣ ଅର୍ଥକ ଲାଗିବ, ସେ କହିଲେ ସରୋବର ତୁ ତ ନେଇବ ସରୋବର ସେଟା କରିବାକୁ ପଡ଼ିବ, ଗୋଟେ ଥର ଏକାଥର ପଶିଲା ଏକାଥର ସବୁ କାମ ସାରିକି ଆସିଲ, ତଥା କୂପେଷୁ ବିରସ ଜଳ ଏନ କୂପର ଜଳ ବିରସ ସୂର୍ଯ୍ୟକିରଣ ପଡ଼ୁନି ନା, ଆଉ ପବନ ବାଜୁନି, ସେ କହୁଛନ୍ତି ସରୋବର ତୁ ସୁରସ ଜଳ ନେଇବ ଇତ୍ୟାଦି ବିଶେଷ ଦ୍ରଷ୍ଟବ୍ୟ। ଆମେ ଦେଖିବା ପୋଖରୀ ଆଗରୁ ସବୁ ପୋଖରୀ ଆଣିକି ଆମେ ଛୋଟ ପିଲାବେଳେ ଦେଖିଛୁ, ପୋଖରୀ ଜଳ ଆଣିକି ଭୋଜି ହୁଏ ନା ଗାଁରେ, ଆଉ ପୋଖରୀ ଜଳ ଆସୁଥିଲେ, ପୋଖରୀ ସେମିତି ବଡ ବଡ ପୋଖରୀ କରାଯାଇଥିଲେ, ପୋଖରୀ ଶୁଖିବା ପାଇଁ ଗାଁ ଲୋକ ସବୁ ଧରି ଖାଇବେ ବୋଲି ପାଞ୍ଚ ଦିନ ସାତ ଦିନ ଗାଁ ଲୋକ ସବୁ କମ ହେଇକି ସବୁ ବୁହା ଚାଲିବ, ଏଥର ପୋଖରୀ ଗୋଟେ ଏକର ଦୁଇ ଏକର ପୋଖରୀ ଥିଲା, ସେ କଥା ସେ କହୁଛନ୍ତି ସରୋବର ତ ସୁରସ ଜଳ ନେବ ଇତ୍ୟାଦି ବିଶେଷ ଦ୍ରଷ୍ଟବ୍ୟ। ଆମେ ମୋର ତ ମନେ ଆମେ ଛୋଟବେଳେ ପୋଖରୀ ପାଣି ପିଇଥିଲୁ, ଏ ଯୋଉ ସବୁ ଖେଳନ୍ତି ଖେଳିବ ଭୋଗ ଶୋଷ ଲାଗିଲେ ସେ ସାଙ୍ଗଟା ପିଲା ଗୁଡ଼ା ପିଇ ଦିଅନ୍ତା, ଆମେ ଯେ ପିଇଥାଏ ଭଲ ଲାଗେ ତ କିଛି କ୍ଷତି କ୍ଷତି ଲାଗେ, ସୂର୍ଯ୍ୟ ସୂର୍ଯ୍ୟଙ୍କର ଏତେ ବଡ଼ ଶକ୍ତି ରହିଛି ସବୁ ଶୁଦ୍ଧ କରିଦେଉଛନ୍ତି ନା, ଏ ଯୋଉ ମଳ ଆମେ ମଳ ତ୍ୟାଗ କରୁଛେ ବାହାରେ, କେତେ ଜୀବ କେତେ ମଳ ତ୍ୟାଗ କରୁଛନ୍ତି, ତ କିଏ ଶୁଦ୍ଧ କରୁଛ ସୂର୍ଯ୍ୟ, ସୂର୍ଯ୍ୟଗ୍ରହଣ ସବୁ ଶୁଦ୍ଧ ହେଇଯିବେ। ଏବଂ ସର୍ବେଶୁ ବୈ ଦେଶୁ ସର୍ବେ ତ ସୁରସ ଜଳ ନେବ ଇତ୍ୟାଦି ବିଶେଷ ଦ୍ରଷ୍ଟବ୍ୟ, ଏବଂ ସର୍ବେଶୁ ବୈ ଦେଶୁ ତତ୍ତ ଦେବତା ଆରାଧନେ ଯାବନ୍ତ ଅର୍ଥା ସ୍ଥାବନ୍ତା, ଏ ଯୋଉ ଏତେ ବଡ ବଡ କୂଅ ଗୁଡାଙ୍କୁ ଏ ଯୋଉ କୂଅ କୂପର ଉଦାହରଣ ଦେଲେ, ଇଏ କହିଲେ ସର୍ବବେଦରେ ସେଇ ସେଇ ଦେବତାମାନଙ୍କୁ ପୂଜା କରିବା ପାଇଁ କୁହାଯାଇଛି କୂପ ସଦୃଶ, ଏକସ୍ୟ ଭଗବତ ଆରାଧନେନ ବିଜାଣତ ବିଜ୍ଞସ୍ୟ, ବିଜ୍ଞ ଲୋକ ଏକମାତ୍ର ଭଗବାନଙ୍କର ଆରାଧନା କରିବେ ତା ଅର୍ଥ ନିଷ୍କାମ ହେବେ, କୃଷ୍ଣଙ୍କର ଆରାଧନା କରିଦେଲେ ଆଉ କାମନା କ'ଣ କରିବା ଦରକାର,
ଦେହ କେମିତି ଭଲ ରହିବ, ପୁଅ ଛୁଆ ପିଲା ଭଲ କେମିତି ରହିବେ, ଟଙ୍କା କେମିତି ଭଲରେ ଆସିବ, ସମ୍ମାନ କେମିତି ମିଳିବ, ତୁମର ଆଉ କିଛି ଚିନ୍ତା କରିବା ଦରକାର, ସେ ଯାହା ବ୍ୟବସ୍ଥା କରିବା କଥା କରିଦେବେ, ତୁମ କର୍ମ ବିରହ ଆଉ ଦରକାର। ଏ ଶ୍ଳୋକର ଅର୍ଥ ଏହା। ସେଥିପାଇଁ ସେ କହିଲେ ପ୍ରଥମରୁ ନିଷ୍କାମ ଆଉ ନିର୍ଗୁଣ ହେଉଛି ଭକ୍ତି ଯୋଗର ଏଇଟା ହେଉଛି ବ୍ୟବସାୟ ବୁଦ୍ଧିର ଲକ୍ଷଣ, ସକାମ ଭକ୍ତି ଯୋଗର ଲକ୍ଷଣ। ସକାମନା ଥିଲା ମାନେ ଆମର ବୁଦ୍ଧି କେବେ ସ୍ଥିର ହେଇପାରିବ, ବାଚଳା ଭଳିଆ କାମ ସ୍ଥିର, ଭଜନ ବି ଠିକ ହବନି, କାମନାଟା ତ ରହିଛି ଆଉ ମନ ତ ଗୋଟେ ଆଉ କୁଆଡ଼େ କ'ଣ ହବ। ସେ ଅର୍ଜୁନଙ୍କୁ ସେ ନିଷ୍କାମ ସ୍ତରକୁ ଯିବା ପାଇଁ ଭଗବାନ କହୁଛନ୍ତି। ତୁମେ ଯୁଦ୍ଧ କର, କିନ୍ତୁ ଯୁଦ୍ଧରେ ସୁଖ ଦୁଃଖ ଚିନ୍ତା କରନି, କେବଳ ଯୁଦ୍ଧ କର, ମୋ ପାଇଁ କର। କିଏ ସଂସାର କରୁଛି, କିଏ କର୍ମ କରୁଛି, କିଏ ବିଜନେସ୍ କରୁଛି, ତୁମେ ଯାହା କରୁଛ କର, ବୁଦ୍ଧି ସ୍ଥିର ରହିବା ଦରକାର, କୃଷ୍ଣଙ୍କ ଚରଣ ରହିବା ଦରକାର, କର୍ତ୍ତବ୍ୟ ତ କରିବାକୁ ପଡ଼ିବ, ସ୍ୱରା ଅଛି ମାନେ କର୍ତ୍ତବ୍ୟ କରିବାକୁ ପଡ଼ିବ, କର୍ମ ପ୍ରତି ଆସକ୍ତି ହୁଏନି, ଏଇଟା ହେଲା ଚଳିବନି, ହେଲେ ପୁଣି କାମନା ବୁଡ଼ି ବୁଡ଼ିକା ଚାଲିବ, କାମନା କମିଯାଉଛି, କମିଯାଉଛି ନା ବଢ଼ୁଛି, କହୁନା ସତ କଥା, ବଢ଼ୁଛି ନା କମିଗଲାଣି, କେବେ କମିବନି, କେବେ କମିବନି। ଇଏ ଛୋଟିଆ କାମ, ଇଏ ଛୋଟିଆ ପାଠ ନୁହେଁ, ସଂସାର ପାଠ ଛୋଟିଆ ପାଠ ନୁହେଁ, ଇଏ ଲିଭେ ନା କେତେବେଳେ, ସଂସାର ଶେଷ ମୃତ୍ୟୁଶଯ୍ୟାରେ, ଆଉ ମୃତ୍ୟୁଶଯ୍ୟାରେ ପଡ଼ିଥିବ ଚିନ୍ତା ଆସିବ, ଆଉ ଝିଅଟା ବାହାରି ପାରିଲାନି, ଝିଅର ଗୋଟେ ପିଲା ହେଲାନି, ମୋର ବଂଶ ରହିଲାନି, ମୃତ୍ୟୁଶଯ୍ୟାରେ ଚିନ୍ତା ଆସିବ, ସଂସାର ପାଠ ଏମିତିକା ସରମେ ସରପର ସର ସରପର ସର ଜୀବ ଧର ଧରିକି ଆସୁଛି ନା, ଆଉ ସଂସାର ନ ଭୁଲିଲେ ତୁମେ ଆଉ ଏ ଜଗତରୁ ପାର ହେଇପାରିବ, ଆଉ ସଂସାର ଭୁଲି କ'ଣ ଭୁଲି ହବ ନା, ଏମିତି ଯେତେ କଷ୍ଟ ହବ ସଂସାର ଭୁଲି ହବନି, କଷ୍ଟ ପାଇଲେ ପୁଣି ଦୋଷ ବରଂ ଆସିବ, ସେ ଲୋକ ମୋତେ କଷ୍ଟ ହେଲା ତା ପାଇଁ ମୁଁ ହଇରାଣ ହେଲି, ପୁଣି ତା କଥା ଚିନ୍ତା କରି ମରିବ, ଯାହାକୁ ଭଲ ପାଇବ ତାରି ଚିନ୍ତା କରି ମରିବ, ଯାହାଦ୍ୱାରା କଷ୍ଟ ପାଇବ ତା ଚିନ୍ତା କରି ମରିବ, କ'ଣ ହବ ତାହେଲେ, ତା ଚିନ୍ତା କଲ ନା ସ୍ୱର ମିଳିବ। ଭଗବାନଙ୍କୁ ଭଲ ନ ପାଇଲେ କେବେ ସଂସାର କେହି ଭୁଲି ପାରିବେ, ତାହେଲେ ପ୍ରଭୁଙ୍କୁ ଜଣେ ଭଲ ଜୀବ ଭଲ ପାଇବ, ଭଗବାନ ତାକୁ ସଂସାର ସ୍ୱରୂପ ଦେଖେଇ ଦେବେ, ତାର ଆଉ କୌଣସି ଆସକ୍ତି ରହିବ, ଯେମିତି କୁନ୍ତିଙ୍କର କେତେଗୁଡ଼େ ଗେମ୍ ତାଙ୍କ ଲାଇଫରେ ହେଇଛି, ଯେମିତି କୁହନ୍ତିନି ଗେମ୍ ଖେଳିଲେ, ଧୃତରାଷ୍ଟ୍ର କେମିତିକା ଗେମ୍ ଖେଳିଛି ସବୁ, ବାପ ପୁଅ ମିଶିକି ତାଙ୍କୁ ଚଲେଇଲେ କେତେ ପାଲା, କିନ୍ତୁ କୁନ୍ତି କିଛି ତାଙ୍କ ମୁଣ୍ଡରେ ରଖିନାହାନ୍ତି, କିଛି ନାହିଁ, ପୁତ୍ର ବି ତାଙ୍କ ମୁଣ୍ଡରେ ରହିଲେନି, ସେସବୁ ସେ ମାଗିଦେଲେ ନା ମୋର ମୋର କିଛି ଦରକାର, ସବୁ ସମ୍ବନ୍ଧକୁ କାଟିଦିଅନ୍ତି, ଦୃଢ଼ ପାସ ଇମମ୍ ଛିନ୍ଦିତ ପାଣ୍ଡୁସୁ ବୃଷ୍ଣିସୁ, ମୋର ସମ୍ବନ୍ଧକୁ ପୁରା କାଟି ଦିଅନ୍ତି, ମୋର ଏ ବଂଶ ପିତୃବଂଶ କୁହନ୍ତି କ'ଣ, ଶାଶୁ ଶ୍ୱଶୁର ଘର ସମ୍ବନ୍ଧ, ବାପ ଘର ସମ୍ବନ୍ଧ, ଦୁଇଟା କ'ଣ କାଟିଦିଅନ୍ତି, କି ଦରକାର ମୋର ଆପଣ ଦରକାର, ତାଙ୍କର ପିଲା ଛୁଆ ନଥିଲେ, ସେ ରାଜଧାନୀରେ ନଥିଲେ, ସବୁ ଥିଲେ ରାଜମାତା ଥିଲେ, କିଛି ନାହିଁ, ତାଙ୍କ ଚିନ୍ତା ନାହିଁ, ସଂସାରରେ ଏମିତି ରହିବାକୁ ପଡ଼ିବ, ସଂସାର ଆଉ ପୁରା ଧରି ରହିଲେ ହବନି, ଏ ନଖଟା ଦେଖୁନା, ନଖଟା ଦେଖୁଛ ନା ଭାବିଲୁ କ'ଣ ହଉଛି, ଏଇଟା ସଜୀବ ନା ନିର୍ଜୀବ, ନଖଟା ସଜୀବ ନୁହେଁ କି ନିର୍ଜୀବ, ନଖଟା ସଜୀବ ନୁହେଁ, ଭଗବାନ ତବ କର କମଲବରେ ନଖ ମଦ୍ଭୁତ ଶୃଙ୍ଗ, ସଜୀବ ନୁହେଁ ନିର୍ଜୀବ ନୁହେଁ, ତିଆରି ହେଉଛି କୋଉଠୁ, ସଜୀବରୁ ବଢୁଛି ନା ନାହିଁ, ସେଟା ସଜୀବ କହିଲେ ନା ହିରଣ୍ୟକଶିପୁ ମୁଁ ସଜୀବ ନୁହେଁ କି ନିର୍ଜୀବ, ସେ ଲାଗିଛି ସଜୀବରେ ଆଉ କାଟିଦେଲେ କ'ଣ ହଉଛି, କଷ୍ଟ ହଉଛି ନଖ କାଟିଲା କିଛି ନାହିଁ, ପୁଣି ବଢୁଛି, ସଂସାର ସେମିତି ସଂସାର ଆସକ୍ତିର କାଟିଦେବାକୁ ପଡିବ, ସଂସାର ରହିବ ବଢୁଛି ମାନେ କାଟ, ନଖ କାଟିଲା ଭଳି ପୁଣି ସେ ବଢିବ ପୁଣି କାଟ, ଆଜି ବଢେଇଦେଲେ ନଖ, ନଖ ବଢେଇଲେ କ'ଣ ହୁଏ କହିଲେ ଭଲ ଲାଗେ ନା, ନଖ ବଢେଇଲେ ସେ କୁଣ୍ଡିଆ ପାଇଁ ଭଲ ଲାଗିବ, ଆଉ ସେ ଉକୁଣି ମାରିବା ପାଇଁ ଭଲ ଲାଗିବ, ନଖ ବଢାନ୍ତିନି ଲୋକ କୁଣ୍ଡେ କୁଣ୍ଡେ ପାଇଁ, ଆଉ ସୋ କରନ୍ତି ଏ ଛୋଟ ମୁଁ ଆମେ ତ କରୁଛେ ପଢିଲେ ସବୁ କରୁ, ଆଉ ସେ ଦେଖିଥିବୁ ଯେ ସାଙ୍ଗ ପିଲାଟେ ନଖ ବଢେଇଛି, ନଖ ବଢେଇଥିବୁ ତାପରେ କେତେ ବଢେଇ ବଢିଆ ନେଇଥିବୁ ତା ରଡ୍ କିଣି ଭାଙ୍ଗିଯିବ, ତୁମେ ଯଦି ବେଶୀ ବଢେଇ ଦେଲ କ'ଣ ହବ ଜାଣିଛ କ'ଣ ହୁଏ, ଏ ପୁରା ଏ ନଖ ସବୁ ଉଠିବ, ବେଶୀ ବଢିଗଲା କୋଉଠି ଠେକିଗଲା ଗଲା ଗଲା ନଖ ସବୁ ଉଠିଯିବ, ସେଇଭଳିଆ ସଂସାର ବେଶୀ ବଢେଇ ଦେଉଛ ନା ଏକାଥର ପୁରା ଗଲା, କାଟିଦିଅ ନଖ ବଢୁଛି କାଟ, ସଂସାରଟା ଯେତେ ଆସକ୍ତି ହେଉଛି କାଟିବ, ଏହା କ'ଣ କଟିବ, ସାଧୁସଙ୍ଗ କରିକି ଭଜନଟା କଲେ ସଂସାର ଆସକ୍ତି କଟିବ, ଭଗବାନ ଆସକ୍ତିଟା ବଢିବ, ଯଦି ଟିକେ ଆସକ୍ତି ବଢୁଛି ସାଧୁସଙ୍ଗ ନ କରୁଛି ସେ ପୁଣି ଗଲା, ସିଏ ଯେ ଭଜନ ଆଉ ଆମକୁ କ'ଣ ଭଜନ, ସେ ଆମ ଶୁଦ୍ଧ ଭକ୍ତ ପାଖରେ ରହିକି ଆସୁଛୁ, ତାଙ୍କ କଥା ଶୁଣିକି ଆସୁଛୁ, ଆମକୁ ଆଉ ପାଠ ପଢ଼େଇଲେ ହବନି, ତୁମେ କାହାକୁ ବୁଦ୍ଧି ଶିଖେଇବ, ଆମକୁ ବୁଦ୍ଧି ଶିଖେଇ ପାରିବ, ବୁଦ୍ଧି ଶିଖି କେବେ ତୁମ କଥା ଆମେ ପାଞ୍ଚ ପଇସାରେ ଗ୍ରହଣ କରିନୁ, କାରଣ ଆମେ ଗୋଟେ ଜଣେ ଭଗବାନ ପାଇବା ଲୋକ ପାଖରେ ଆମେ ବସିଥିଲୁ, ସେ ଯାହା କହିଛନ୍ତି ମୋର ବର୍ତ୍ତମାନ ସବୁ ମନରେ ପଡ଼ୁଛି ଗୋଟି ଗୋଟି କରି, କି ଭଜନ କରୁଛ ତୁମେ,
ସଂସାର ଭିତରେ କି ଭଜନ ହୃଦୟ ଡାକି କୁହନ୍ତି, କଣ ଭଜନ ହଉଛି ନା ମାୟା ରହିଛ, ନା ମାୟା ରହିବା କାମ, ଗୁରୁଙ୍କ କତିକି ଆସୁନ, ଗୁରୁଙ୍କ କଥା ଶୁଣୁନ, ଗୁରୁଙ୍କ ସେବା କରୁନ, ମାନେ ମାୟା ରହିଛ, ଗୁରୁ ତ ଷ୍ଟେଟ କୁହନ୍ତି ଆଉ। ଆଉ ତୁମେ କଣ ମୋର ଦୀକ୍ଷା ହେଇଗଲା, ମୋର ମୋର ଭଜନ କରୁଛି, କି ଭଜନ କରୁଛୁ, ମୁଁ ଏଇଟା ମାୟାରେ ସୁଧ ରହିଛ ଆଉ। ସଂସାର ଆସକ୍ତିରେ ବଢ଼ିଗଲାଣି ନା, ସଂସାର ଆସକ୍ତିରେ ବଢ଼ିଗଲା, ନଖ ବଢ଼ିଲାଣି ଆଉ, ଉଠିବ ପୁଣି ଆଉ। ଲୋକ ତ ବୁଝିପାରନ୍ତିନି ଭଜନଟା କ'ଣ, ସେ ବୁଝିପାରନ୍ତିନି, ସେ କୁହନ୍ତି କ'ଣ ଏସବୁ ଏତେ କଡ଼ା କ'ଣ ଗୋଟେ, ମୁଁ ସେ ଗୁରୁଦେବ କୁହନ୍ତି ଏତେ କଡ଼ା ପାଠ ଗୋଟେ କ'ଣ, ଚୈତନ୍ୟ ମହାପ୍ରଭୁ ଦୟାଳୁ ଆଉ କୀର୍ତ୍ତନ କରିବା ନାଚିବା ଆଉ, ଗୁରୁଦେବ କହିଲେ କ'ଣ ସହଜିଆ, ଏତେ ଗୋଟେ କଡ଼ା ପାଠ କ'ଣ, ମହାପ୍ରଭୁ ତ ଦୟାଳୁ ଆଉ, ସେ ପ୍ରବଚନରେ କହୁଛନ୍ତି ମହାପ୍ରଭୁ ଦୟାଳୁ, ଏତେ ସବୁ କଡ଼ାକଡ଼ି ନିୟମ କ'ଣ, ସେ କ'ଣ ୟାଉଲୁ ବାଉଲୁ କାଉଲୁ ସମ୍ପ୍ରଦାୟ ହବ ନା କ'ଣ, ତେଣୁ ମହାପ୍ରଭୁ ଷ୍ଟ୍ରିକ୍ଟ ଏ ପରମ୍ପରା, ପୁରା ଷ୍ଟ୍ରିକ୍ଟ ପରମ୍ପରା, ଏଇଟା ଆମେ ଭଗବାନ ପାଇବାର ଅଛି, ଏଇଟା କ'ଣ ଗୋଟେ ଫ୍ରି ପ୍ରବାଦ, କ'ଣ ଫ୍ରି ହଷ୍ଟେଲ ହେଇଛି ନା କ'ଣ, ଖାଇବ ପିଇବ ନାଚିବ କୁସ୍ତି କସରତ ଚାଲିବ ଏଠି ନାହିଁ, ଏଇଟା ଗମ୍ଭୀର ଜିନିଷଟା ନା। ଆମ ଜୀବନ ଲକ୍ଷ୍ୟଟା ସବଳ ରହିବା ଦରକାର, କେମିତି ଏଇ ଯେଉଁ ଶ୍ଳୋକର ସାର ହେଲା, ନିଷ୍କାମ ରହିବା ଦରକାର, ନିର୍ଗୁଣ ସ୍ଥିତିକି ଯିବା ଦରକାର, ପ୍ରାର୍ଥନା କରିବାକୁ ପଡ଼ିବ, ସେବା କରିବାକୁ ପଡ଼ିବ, ନହେଲେ ଭଜନ ଆସକ୍ତି ବଢ଼ିଯିବ କୁଆଡ଼େ, ଆଉ ଦୋଷ ବଢ଼ିବ ନା ଆସକ୍ତି ବଢ଼ିବ, ଶେଷରେ ପରିଣାମ ଏହା ହେବ ପୁଣି ଗୋଟେ ସରଳ। ତେବେ ନିଷ୍କାମ ପାଇଁ ଭଗବାନ ଏଇ ଉଦାହରଣଟା ଦେଲେ, ବ୍ୟବସାୟ ସକାମଟା ଅଧିକ ବୁଦ୍ଧି ନୁହେଁ, କାଟିଦେଲେ। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌତମ।